ॐ नमो भगवते वासुदेवाय। श्रीमद् भागवतम दशम स्कंद 27 अध्याय आम मैंने श्रवण करथले। इंद्र अति विनीत भाव गोवर्धन एकांत स्थान में बसिथिबा भगवान कृष्ण को स्तुति करछन्ति, अंतर भाव को प्रकाश करछन्ति। ସେ ଡୋନେସନ ବକ୍ସ ତଳକୁ କାଢ଼ିଦେବେ, ଠାକୁର ଦେଖାଯାଉ ନାହାନ୍ତି, ଠିକ ଡୋନେସନ ବକ୍ସ ତଳକୁ ଗୋଟେ ଓହ୍ଲେଇ ଥାଉ, ସେଇଟା ସେଇଟା ଥାଉ, ସେଇଟା କ'ଣ ଠାକୁର ଦେଖା ଦ୍ୱାରା। ତେବେ ଅନ୍ତର୍ଭାବ ଆଚାର୍ଯ୍ୟମାନେ ବିଶେଷ କରି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ପ୍ରକଟ କରାଇଛନ୍ତି। ନିଜେ ଚିନ୍ତା କରୁଛନ୍ତି ମୋର କାପଟ୍ୟ ବା ମୋର ଅନ୍ତର ଯେଉଁ ଦୁଷ୍କର୍ମ ମୁଁ କରିଛି ଅନ୍ତର୍ଜନକୁ ଜଣା। ଜୀବ ଅଜ୍ଞ, ଭଗବାନ ଅଜ୍ଞ ନୁହନ୍ତି। ସେଥିପାଇଁ ଭଗବତ ଗୀତାରେ ସେ କହିଦେଲେ, ବେଦ ହଂସମତି ତାହାନି ବର୍ତ୍ତମାନ ଆଣିଚ ଅର୍ଜୁନ, ଭବିଷ୍ୟଣି ଚ ଭୂତାନି ମା ତୁ ବେଦ ନ କଶ୍ଚନ। ମୁଁ ଭୂତ, ଭବିଷ୍ୟତ ଆଉ ବର୍ତ୍ତମାନ ତିନିଟା କାଳ ସବୁ ଜୀବର ଜାଣେ। ଅତୀତରେ ଆମେ କ'ଣ ଥିଲେ, ବର୍ତ୍ତମାନ ଆମେ କ'ଣ, ଆଉ ଭବିଷ୍ୟତରେ ଆମେ କ'ଣ ହବା, ଆମେ କେତେ ବଡ଼ ସାଧୁ ହବା, ତାଙ୍କ ପାଖକୁ ଯାଇପାରିବା କି ନାହିଁ, କିମ୍ବା ଆଉ ଗୋଟେ ଶରୀର ଆମକୁ ଧରିବାକୁ ପଡ଼ିବ, ସବୁ ଜାଣିଛନ୍ତି। ବେଦ ଅହମ୍ ସମତି ତାହାନି, ବେଦମାନେ ଜାଣିବା, ବର୍ତ୍ତମାନ ଆଣି ଭବିଷ୍ୟଣି ଭୂତାନି ଚ ଭୂତାନି, କେବଳ ଆମର ନୁହେଁ ସବୁ ଜୀବର ଜାଣିଛନ୍ତି। ପ୍ରତ୍ୟେକ ଜୀବର ଭୂତ ଭବିଷ୍ୟତ ବର୍ତ୍ତମାନ ଯିଏ ଜାଣିଛନ୍ତି ତାଙ୍କ ପାଖରେ ଆମେ ଗୋଟେ କ'ଣ କପଟ କରିବା। ସାଧାରଣ ଲୋକଟାକୁ ଆମେ ଠକେଇ ଦେଇପାରିବା, କାରଣ ସେ ଅନ୍ତର୍ଯ୍ୟାମୀ ନୁହେଁ। ଓଡ଼ିଆରେ ଯାହା ଗୋଟେ କୁହାଯାଏ ନା, ଗୋଟେ ମନ ମହିଳା ଭଳିଆ କଥା ଆମେ କହିଦେଉଛେ, ଜଣେ ଗୋଟେ ଭଲ ପାଲେଟେବୁଲ ଇଂଲିଶରେ ଯାହା କୁହାଯାଏ, ସୁନ୍ଦର ପ୍ରିୟ କଥା କହିଦେଲେ ସେ ଖୁସି ହେଇଗଲା, ଯାହାକୁ ପ୍ରଶଂସା କରିଦେଲେ ସେ ଖୁସି ହେଇଗଲା, କାରଣ ସେ ଅନ୍ତର୍ଯ୍ୟମୀ ନୁହେଁ ନା, ସେ ତ ଅନ୍ତର୍ଭାବଟାକୁ ଜାଣିପାରୁନି। ଜଗତରେ ଆମେ କ'ଣ, ଆମର ଯେଉଁ କପଟତା ରହିଛି ଜଗତ ପାଇଁ ଠିକ୍ ଅଛି, ଜଗତରେ ସେଇଟା ଆପ୍ଲିକେବୁଲ କର୍ମୀ ଜୀବନରେ ସେ କରୁଛନ୍ତି, ତଥାପି ଶାନ୍ତି ନାହିଁ। କପଟ ଲୋକ ତ କେବେ ଶାନ୍ତି ପାଇବନି, କିନ୍ତୁ ସେଟା ଚଳିଯିବ, ତୁମେ ତ ଚଳେଇକି ସେଟା ଚଳିବ ବା ଜଗତର ଧର୍ମ ବୋଲି ଲୋକମାନେ ସାଧାରଣ ଜାଣନ୍ତି। ଇଏ ତାକୁ ଠକୁଛି, ସେ ତାକୁ ଠକୁଛି, ଭକ୍ତିଯାନ୍ତାକୁ ସେଟା କୁହନ୍ତି, ଠକ ଠକାମେର ଏ ଦୁନିଆ, ଜଣକୁ ସେ ଠକିବ ଆଉ ଜଣେ ଆଉ ଜଣକୁ ଠକିବ। ପ୍ରତ୍ୟେକ ଲୋକ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କର ଭାବନା ହେଉଛି, ସକାଳୁ ଉଠିବା ମାନେ କାହାକୁ ଠକିବି, ଆଜି ଠକିଛି ସେ କ'ଣ କରିବ, ମୁଁ ଠକି ଯାଇଛି ଆଉ ମୁଁ ଠକେଇବି, ଏଠି ଆଉ କିଛି ନାହିଁ, ଯେଉଁଠି ଠକ ଠକାମେର ବଜାର ବସିଛି। ଏଥିପାଇଁ ଭଦ୍ରଲୋକ ଏଠି ରହିପାରିବେନି, ସମସ୍ତେ ସମସ୍ତଙ୍କୁ ଠକେଇବା ପାଇଁ ଚାହିଁବେ, କାରଣ ସେ ତ ଅନ୍ତର୍ଯ୍ୟମୀ। ଆମେ ଯାହାକୁ ଗୋଟେ ଭଲ କଥା କହିଦେଉଛେ ବା ଭଲ, ଆମର ଅନ୍ତର୍ଭାବଟା ସମାନ ନୁହେଁ, କିନ୍ତୁ ଅନ୍ତର୍ଭାବଟା କିଏ ଜାଣିଛନ୍ତି, ଅନ୍ତର୍ଯ୍ୟମୀ ଜାଣିଛନ୍ତି। ଇନ୍ଦ୍ର ଯେହେତୁ କୃପାପ୍ରାପ୍ତ ହେଲେ ଭଗବାନଙ୍କୁ, ସେ ଜାଣିପାରିଲେ ମୋର କପଟତା କରିବା କିଛି ଆବଶ୍ୟକ ନୁହେଁ, ମୁଁ ସ୍ପଷ୍ଟ ଭାବରେ ସବୁ କହିଦେବା ଦରକାର। ଏବଂ କହିଲେ, ପ୍ରଭୁ ମୋର ଆଜ୍ଞା ନେଇ ପ୍ରଳୟଙ୍କାରୀ ବାୟୁ ଆଉ ମେଘ ମୋର ଆଜ୍ଞାରେ କାର୍ଯ୍ୟ କରିଛନ୍ତି, ମୁଁ ତାଙ୍କୁ କ'ଣ ଦଣ୍ଡିବି, ଦଣ୍ଡ ଦେବାର ଅଛି ମୋତେ ଦିଅନ୍ତୁ, ତାଙ୍କୁ ମୁଁ କ'ଣ ଦଣ୍ଡ ଦେବି। ଏବଂ ମୋତେ କହିଲେ, ମୁଁ ଗୋଟେ ଭୁଲ କଥା କହିଦେଲି, ମାନେ ଶ୍ଳୋକର ଅର୍ଥଟାକୁ ଟୀକାର ଅର୍ଥଟା ଅଲଗା ଥିଲା। ତ୍ୱେ ସାନୁ ଗୃହୀତ ଅସ୍ମିନ୍ ଧ୍ୱସ୍ତ ସ୍ତମ୍ଭ ବୃଥୋଦ୍ୟମ ଈଶ୍ୱର ଗୁରୁମାତ୍ମନମ ତୁମାହମ ଶରଣମ ଗତ। ହେ ଈଶ, ଆପଣଙ୍କର ମୋର ପ୍ରୟାସ ବ୍ୟର୍ଥ ଏବଂ ଗର୍ବ ନଷ୍ଟ କରି ଆପଣ ମୋତେ ଅନୁଗ୍ରହ କରିଛନ୍ତି, ସମ୍ପ୍ରତି ମୁଁ ଈଶ୍ୱର ଗୁରୁ ଏବଂ ଆଜ୍ଞାକାରୀ ଆପଣଙ୍କର ଶରଣାଗତ ହେଉଛି। ଏଠି ମୁଁ କାଲି ଓଲଟା କହିଦେଉଥିଲି, ଡକ୍ଟର ଯେ ଚିକିତ୍ସକ ଯେ କ'ଣ କରେ, ବେଳେବେଳେ କାଳି ଦିଏ କାହାକୁ, ରୋଗୀକୁ, କିନ୍ତୁ ଇଏ ଓଲଟା କଥା କହୁଛି, ମୁଁ ଧରିପାରିଲିନି କାଲି, ଆଜି ଦେଖୁଥିଲି ତଦପି ସଣ୍ଡୁଇ କର, ଦେଖୁ ଜାଣିପାରୁ ନା ମୁଁ କହିବି ନା କ'ଣ, ତଦପି ତିରସ୍କୃତେ ନାପି ଭିଷଜ୍ଞ କୃପାଲୁନା ଚିକିତ୍ସିତ ରୋଗୀବଂ ତ୍ୱୟା ଅହମ୍ ଅନୁଗୃହୀତ। ଶେଷ ଅବସ୍ଥା କାଲି ଆମେ ଆଲୋଚନା କରୁଥିଲେ, ଟୀକା ନା ଆମେ ତ ସଂସ୍କୃତ ଜାଣିନେ, ଯାହା ଟିକେ ବୁଝିକି ଗୁରୁ ବୈଷ୍ଣବଙ୍କ ଦ୍ୱାରା ଭାରତଙ୍କ ଦ୍ୱାରା କହୁଛି, ତ୍ୱୟା ଅହମ୍ ଅନୁଗୃହୀତ, ଆପଣ ମୋତେ ଗ୍ରହଣ କରିଛନ୍ତି, କେମିତି ଗ୍ରହଣ କରିଛନ୍ତି ନା, ରୋଗୀ ତଦପି ତିରସ୍କୃତେ ନା ବି ଭିଷଜ୍ଞ କୃପାଲୁନା ଚିକିତ୍ସିତ ରୋଗୀ ବତ୍ୱୟା ଅହମ୍ ଅନୁଗୃହୀତ। ରୋଗୀଟା ବେଳେ ବେଳେ ଗାଳି ଦିଏ କାହାକୁ, ଡକ୍ଟରକୁ। ଏଇଟା କେବେ ସେ ଲେଖୁଛନ୍ତି, କୁହନ୍ତି ନା କି ଆପଣ ଔଷଧ ଦେଉଛନ୍ତି ଏଟା ଭଲ ହେଉନି, ଏଟା ଆମର ଏମିତି ହେଉଛି ସେମିତି ହେଉଛି ଏହା ହେଉଛି। ଆଜିକାଲି ଡରିକି ଲୋକ କିଛି କହୁନାହାନ୍ତି, ଆଗରୁ ଲୋକମାନେ ସବୁ କୁହନ୍ତି ସେ ହୋମିଓପାଥିକ ଔଷଧ ଭାବିଲେ ଖାଇଛ ହୋମିଓପାଥି ଔଷଧ କ'ଣ, ସେଟା ଧଳା ଗୁଡ଼ି ଧଳା ଗୁଳି ଗୁଡ଼ା ତା ସାଙ୍ଗେ କେମିକାଲଟା ଦିଆହେଉଛି। ସେ ଯେ ଥରେ ଗୋଟେ ଯେଉଁଠି ମୁଁ ଥିଲି ବୋଧେ ବାରିପଦାରେ ଥିଲା ବେଳେ ନା କ'ଣ, ଆସିଲେ ଲୋକ ଯାଇକି ରାଗିକି ଡାକ୍ତର କହୁଛି, ଆଜ୍ଞା ମୋ ଦେହ ଭଲ ହେଉନି, ଯେତେବେଳେ ଆସୁଛି ମୁଁ ସେ ଧଳା ଗୁଳି ଧରୁଛ, ଆଉ କିଛି ତ ନାହିଁ କାହିଁକି ସେଇଟାକୁ ଧର ଦେଉଛ। ସେ ଧଳା ଗୋଲଟେ ବା ଦିଆହଉଛି ଔଷଧଟା ଅଲଗା, କିନ୍ତୁ ଦେଖିବା ପାଇଁ କ'ଣ, ଆଉ ତ ଯାହା ଖାଇବ ମିଠା, ଆଉ ସେତେବେଳେ ଖାଉଛି କିଏ ହୋମିଓପାଥି ସେ ଯେଉଁ ଲୋକଟି ଖାଉଛି, ସେ କହୁଛି ଗୋଟିଏ ସେ ଗୋଟିଏ ଟେଷ୍ଟ ଆଉ ଗୋଟିଏ ଔଷଧ। ବିଶେଷଜ୍ଞକୁ ଚିକିତ୍ସକକୁ ବେଳେବେଳେ ରୋଗୀ ଗାଳି ଦିଏ, କିନ୍ତୁ ଚିକିତ୍ସକ ରୋଗୀର କଥାକୁ ଯଦି ସେ ରୋଗୀର କଥାକୁ ଧରିବ ତାହେଲେ ସେ କୃପାଳ ହେଇପାରିବନି, ସେ ତାକୁ ଦୟା କରିପାରିବ ନାହିଁ, ଧରିପାରିବନି। ମାତା ଯେଉଁମାନେ ଯାହାକୁ ରେସ୍ପନ୍ସିବୁଲ ଦାୟିତ୍ୱ ପଦରେ ରହିବେ ସେମାନଙ୍କୁ ଗୋଟେ ଗୁଣର ବହୁତ ଅଧିକାରୀ ହେବାକୁ ପଡ଼ିବ, ସେଇଟା ଜଗତରେ ବହୁତ ରେୟାର ବା କରିବା ହିଁ ବହୁତ କଷ୍ଟ, କ୍ଷମା ଗୁଣ। କ୍ଷମା ନ କରିପାରିବ ତୁମେ ଗୋଟେ ରେସ୍ପନ୍ସିବୁଲ ଜିନିଷ ହେଇପାରିବନି, ଦାୟିତ୍ୱ ନେଇପାରିବନି। ନିଜେ ଭଜନ କରିବା କିଛି ଏତେ କଷ୍ଟ ନାହିଁ, ତ ଯାହାର ବିଷୟ ଭୋଗ ବାସନା ନାହିଁ, ମନରେ ତାର କିଛି ପୂର୍ବ ସ୍ୱୀକୃତି ବଳରେ ବୈରାଗ୍ୟ ଅଛି, ସେ ବଞ୍ଚିଯିବ। ବେଶୀ ଲୋକର ସଙ୍ଗ ନ କଲେ ବି କୋଡ଼ିଚିକି ମାଗି ମୁଗି ଖାଇପିଇକି ବଞ୍ଚିଯିବ। ଭକ୍ତିରେ ଆଡ଼ଭାନ୍ସ ନ କରିପାରେ, ଭକ୍ତିରେ ଆଗେଇ ପାରିବନି, କିନ୍ତୁ ବଞ୍ଚିଯିବ ସେ, ମେଟେରିଆଲି ସେ ବେଶୀ ଡିଷ୍ଟର୍ବ ହେବନି, ବଞ୍ଚିଯିବ। ଯଦି ତାର ପୂର୍ବର ସ୍ୱୀକୃତି ଥାଏ ଏଇଟା ସବୁବେଳେ ମନେ ରଖିବାକୁ ପଡ଼ିବ, ଆଉ ତାର ସ୍ୱାଭାବିକ ବୈରାଗ୍ୟ ଥାଏ, ଭୋଗବୁଦ୍ଧି ନଥାଏ, ଆଉ ସାଧାରଣ ଭୋଜନ ତାର ଯଦି ଠିକ୍ସେ ରଖିଥିବ ଗୁରୁ ବୈଷ୍ଣବଙ୍କ ପାଖରେ, ତା ସ୍ୱଭାବ ନେଇ ସେ କେଉଁଠି ବଞ୍ଚିକି ରହିଯିବ, ବଞ୍ଚି ଖାଲି ରହିଯିବ। କିନ୍ତୁ ଗୁରୁ ବୈଷ୍ଣବଙ୍କର ଦାୟିତ୍ୱ ନେଲେ, ଗୁରୁ ବୈଷ୍ଣବଙ୍କ ସେବାର ଦାୟିତ୍ୱ ନେଲେ ତୁମକୁ ବହୁତ ସହିଷ୍ଣୁ ହେବାକୁ ପଡ଼ିବ, ଗୋଟେ ପଥର ହେବାକୁ ପଡ଼ିବ, ଯେଉଁଟାକି ସଂସାରରେ କେବେ ବି ତୁମେ ସଂସାର ଲୋକ ଏତେ ସହିପାରିବନି, ଗୋଟେ ସଂସାର ଲୋକ କେବେ ସହିପାରିବନି, ନା ସଂସାର ଲୋକର କିଛି ରିଲାକ୍ସ ଅଛି, ସଂସାର ଲୋକର କିଛି ରିଲାକ୍ସ ଅଛି ନା, ଆଉ ଶାଳୀ ବାହାର ହେଲା, ଶ୍ୱଶୁର ବାହାର ହେଲା, ସ୍ୱାମୀ ସ୍ତ୍ରୀ ତାଙ୍କର ବୁଲିବାକୁ ଗଲେ ପାର୍କକୁ, ନା କ'ଣ ବୁଲିବାକୁ, ତୁମର କେଉଁ ସେତେବେଳେ ପାର୍କ ଥିଲା, ସେତେବେଳେ କିଛି ନାହିଁ, ଶ୍ୱଶୁର ଘରୁ ଯାଆନ୍ତି ନା ନାହିଁ, ଚାଲେ ଶ୍ୱଶୁର ଘରୁ ଯିବା, ଆଉ ଯେଉଁ କ'ଣ ସବୁ ଉତ୍ସବ ହୁଏ କ'ଣ ତା ନା ଆମର, ସେ ଯେଉଁ ଗାଁରେ ନାଟ ହେଲା, ସେ ଯେଉଁ ଦୋଳ ପୂର୍ଣ୍ଣିମା, ସେ କିଛି ଗୋଟେ ଆନନ୍ଦ ଅଛି ନା, କିଛି ଗୋଟେ ଆନନ୍ଦ ଅଛି, ରିଲାକ୍ସ ଅଛି, ବହୁତ କିଛି। ଭଗବାନ ବି ଜୀବକୁ ବଞ୍ଚିବା ପାଇଁ କେତେ ପ୍ରକାର ବ୍ୟବସ୍ଥା ବି କରିଛନ୍ତି, ବେଳେବେଳେ ପଶିକି ଚିନ୍ତା କରୁଥିଲି ସେ କଥା, କାହିଁକି ଏତେ ପ୍ରକାର ଦେବାଦେବୀ ପୂଜା ଉତ୍ସବ, ଏ କୁମାର ପୂର୍ଣ୍ଣିମା, ଇଏ ପୂର୍ଣ୍ଣିମା, ସେ ଉତ୍ସବ, ଏତେ ପିଠାପଣା ଓଡ଼ିଶାରେ ସବୁ ଏଇଟା କାହିଁକି ଥିଲା, ନା ଲୋକ ଲୋକମାନେ ତ ଗୋଟେ ସବୁବେଳେ ଦୁଃଖ ରହୁଛନ୍ତି ନା, ସେ ଉତ୍ସବ ମାନଙ୍କୁ ମିଶି ଆଣିଛୁ, ଯାହା 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 ହେଇଛି ହେଇଛି, ଯାହା ତା ଘରେ ପିଠା ଟିକେ ଦେଇଆ, ଏ ରଜ ସବୁ ହୁଏ ନା, ରଜରେ ତା ଘରେ ପିଠା ଦେବେ, ପ୍ରଥମାଷ୍ଟମୀ ତା ଘରେ ଇଏ ଦେବେ, ଇଏ ଗରିବ ଛୁଆ ଥିବ ତାକୁ ସବୁ କ'ଣ ଦିଅନ୍ତି, ପ୍ୟାଣ୍ଟ ସାର୍ଟ ଦିଅନ୍ତି ପ୍ରଥମାଷ୍ଟମୀରେ, ଗରିବ ଛୁଆ କି କୁହନ୍ତି କ'ଣ ତାକୁ, ମୁଁ ତ ପଢୁଆ ମୁଁ ତାକୁ କରୁଛି ନା, ଆଉ ତାକୁ ଦବାକୁ ପଡ଼ିବ, ତାର ଉପରେ ଅଛି, ଆଉ ଲୋକର ଡିସଏଗ୍ରିମେଣ୍ଟ ମିଶିଯାଏ ସେଥିରେ ଉତ୍ସବ ମାନଙ୍କରେ। ଭଗବାନ ଗୋଟେ ଜୀବକୁ ବଞ୍ଚିବା ପାଇଁ ବହୁତ ପ୍ରକାର ବ୍ୟବସ୍ଥା କରିଛନ୍ତି, ଇଏ ତ ପୁରା ଗୋଟେ ହାୟର ଜିନିଷ ନା, ଭାଗବତମ ଏ ସଂସାରରୁ ବାହାରିବା ଜିନିଷ, ସେଠି ସଂସାର ରହିବା ଜିନିଷ, ସଂସାର କେମିତି ସୁଖରେ ରହିବ, ଆମର ଏଠି କ'ଣ ସଂସାରରୁ ବାହାରିବାର ଅଛି, ସୁଖ ହଉ ଦୁଃଖ ହଉ ମୋର ଏଠି ରହିବାର ନାହିଁ, ଏଠି ଗୋଟେ ଅଲଗା ଲାଇନ, ପୁରା ସମ୍ପୂର୍ଣ୍ଣ ଅଲଗା ଲାଇନ, ବୈରାଗ୍ୟ ବିଦ୍ୟା, ଆଉ ଏଠି ଭଲ ଖାଇବି ଭଲ, ସେଠି କ'ଣ ଆଡ଼ଜଷ୍ଟମେଣ୍ଟ କରି କେମିତି ମୁଁ ଟିକେ ଭଲରେ ପିଲା ଛୁଆଙ୍କୁ ନେଇକି ଚଳିବି, ତାଙ୍କ ଲକ୍ଷ୍ୟଟା ଏତିକି। ସେ ଭଗବାନ ଦେଖୁଛନ୍ତି ଏ ଜୀବର ଏତିକି ସ୍ଥିତି ନା, ତାକୁ ପୁଣି ବଞ୍ଚିବେ ନା ନାହିଁ, ବିଭିନ୍ନ ପ୍ରକାର ଉତ୍ସବ, ବିଭିନ୍ନ ପ୍ରକାର ଯାନି ଯାତ୍ରା ମହୋତ୍ସବ ଏସବୁ କରିକି ଲୋକ ଗୁଡାକୁ ତାଙ୍କୁ ତାଙ୍କ ଦାୟିତ୍ୱରେ ବି କିଛି ରିଲାକ୍ସ ହେଇଯାଏ, କେମିତି କେମିତି ଦାୟିତ୍ୱ ରିଲାକ୍ସ ହୁଏ, ସ୍ୱାମୀ ସିନା ପଇସା ଆଣିକି ଦେଇଦେବ, ଏ ଚାନ୍ସ କଲେ ଜିନିଷପତ୍ର ରଖିଦେଲେ ସ୍ତ୍ରୀ ତାର ସମ୍ଭାଳି ଦେଉଥିଲା ଘର, ଇଏ ସ୍ୱାମୀ ତାର କେତେ ଦିନ ପଳାଉଥିଲା କେଉଁଠିକି, ଆଉ ବାହାର ବୁଲିବା ପାଇଁ ବନ୍ଧୁ ବାନ୍ଧବ ଭଲ ମନ୍ଦ ଯାଉଥିଲେ, ଭଉଣୀ କେତେବେଳେ ଘର ସମ୍ଭାଳି ଦେଉଥିଲା, ସ୍ତ୍ରୀ କେତେବେଳେ ଯାଉଥିଲା, ତାଙ୍କର କିଛି ରିଲାକ୍ସ ଅଛି, କିନ୍ତୁ ଏଇ ଗୁରୁ ବୈଷ୍ଣବ ସେବାରେ ତୁମର ରିଲାକ୍ସ ନାହିଁ, ଗୁରୁ ଦାୟିତ୍ୱଟା ଆଉ ଖସି ପାରିବନି କୁଆଡ଼େ, ତ ମୁଣ୍ଡରେ ସବୁବେଳେ ଜଡ଼େ ଇଏ ଶୁଭୁଛ, ଏଇଟା ମାନେ କଷ୍ଟ ନୁହେଁ କିନ୍ତୁ ଏଥିରେ ଆନନ୍ଦ ଅଛି, କିନ୍ତୁ ଦାୟିତ୍ୱ। ମୁଁ ଆଜି ବସିକି ସେ ଚିନ୍ତା କରୁଥିଲି, ଆଜିକାଲି ଯେତେ ମହାରାଜ ଆମର ଇସ୍କନରେ, ବିଶେଷ କରି ମୁଁ ଦେଖୁଥିଲି ଆମର ଇସ୍କନ ନାହିଁ, ସବୁ ଆମର ଯେତେ ଇନଷ୍ଟିଚ୍ୟୁସନ୍ ମାନଙ୍କରେ ଯେତେମାନେ ସବୁ ବଡ଼ ବଡ଼ ଲିଡର, ସେମାନେ କେତେ ଚାପରେ ରହୁଛନ୍ତି। ମୁଁ ଜଣେ ମହାରାଜ ସେ କଥା କହୁଥିଲେ, ଆଜ୍ଞା ବିବାହ ହେଲେ ଦୁଇଟା ବିବାହ ନା ତିନିଟା ବିବାହ, କିଏ ତିନିଟା ଆଜିକାଲି ବିବାହ ଭାବିଲେ କିଏ ତିନିଟା ବିବାହ ହେଉଛି, ହଁ ଦୁଇଟା ଦୁଇଟା ତିନିଟା ବିବାହ ହେଲେ ତିନି ଜଣ ଲୋକ ଚଳେଇବ, ତିନିଟା ଲୋକର ପ୍ରୋବ୍ଲେମ। ଗୋଟେ ମନ୍ଦିରରେ ଯେତେ ଜଣ ଭକ୍ତ ରହିବେ ତାଙ୍କର ସବୁ ପ୍ରୋବ୍ଲେମଟା ଗୋଟେ ଲିଡର ନବ, ତେଣୁ ଗୋଟେ ଗୋଟେ ଦିନ ଭିତରେ ତା ମୁଣ୍ଡଟା ସବୁବେଳେ ଗୋଟେ, ମୁଁ ମହାରାଜଙ୍କୁ କହୁଥିଲି, ମାନେ ମହାରାଜ ଗୋଟେ ଦିନ ଭିତରେ ତୁମର ମୁଣ୍ଡରେ ତୁମେ ଭରି କରି ରଖିଥିବ ଯେ ଆଜି ଗୋଟେ କିଛି ଆସିବ ଷ୍ଟ୍ରାଇକ୍, ମାନେ ମୁଣ୍ଡଟାକୁ ହାମରିଂ କରାହଉଛି, ବାଡ଼ା ଯାଉଛି, ତା ମୁଣ୍ଡଟାକୁ ସବୁବେଳେ ପିଟା ହେଉଛି, ଏଇଟା ପ୍ରୋବ୍ଲେମ ହେଲା, ସେଇଟା ପ୍ରୋବ୍ଲେମ ହେଲା। ତେଣୁ ତା ମୁଣ୍ଡଟା ସେ କ'ଣ ଭଜନ ତ ଛାଡ଼, କେବଳ ଭଗବାନଙ୍କ ଦାୟିତ୍ୱ ଭଜନ ନେଉଛନ୍ତି, ଭଜନ କ'ଣ କରିବେ ଛାଡ଼, ଆଗେ ତାଙ୍କ ସ୍ୱରଟା କ'ଣ ହେଉଛି ତାଙ୍କ ଦରକାର, କାରଣ ସେ ଜାଣିଛନ୍ତି ସକାଳୁ ଉଠିଲା ମାନେ କିଛି ଗୋଟେ ପ୍ରୋବ୍ଲେମ ଆସିବ, ଏଇଟା ରେଡି ପୁରା, ଆଉ ଆଉ ରିଲାକ୍ସ ବି କିଛି ନାହିଁ, ନିଜର ଭଜନ ଅଛି, ଭଜନ କରିବାକୁ ପଡ଼ିବ, ଠାକୁରଙ୍କର ସେବା ସବୁ କରିବାକୁ ପଡ଼ିବ, ନିଜର ଶ୍ରଦ୍ଧା କରିବାକୁ ପଡ଼ିବ, ଏଇଟା ତ ଆଉ ଗୋଟେ ଆମ୍ୟୁଜମେଣ୍ଟ କିଛି ନାହିଁ, ଆମ୍ୟୁଜମେଣ୍ଟ ହେଲା କୀର୍ତ୍ତନ ଭଜନ ହରି କଥା, ସେତିକିରେ ଯାହା ମାଇଣ୍ଡଟା ବାଲାନ୍ସ ହବ, ଆଉ ସେଇଟା ଯଦି ଭଗବାନଙ୍କର କଥା ନାମ କୀର୍ତ୍ତନ ଏଇଟା ଯଦି ବାଲାନ୍ସ ନ ହେଇପାରିଲା, ତୁମର ସାଙ୍ଗେ ସାଙ୍ଗେ ପଡ଼ିଯିବ, ଶରୀର ଉପରେ ପଡ଼ିଯିବ, କାରଣ ପରିବାର ଜୀବନରେ ଗୋଟେ ଜିନିଷ ସହିତ ସମ୍ବନ୍ଧ ହେଇଯାଉଛି। ସେ ଚିନ୍ତା ମୁଁ କରୁଥିଲି ଯେ କାରଣ ସେ ମହାରାଜ କହୁଥିଲେ ଏଇ ପ୍ରୋବ୍ଲେମ କଥା, ମୁଁ ବି ତାଙ୍କୁ ସେ କଥା କହିଲି, ମାନେ ମହାରାଜ ଆପଣମାନେ ତ ବଡ଼ ଲୋକ, ଆପଣମାନେ ସବୁ ଜାଣୁଛନ୍ତି, ଗୁରୁ ହେଇଛନ୍ତି, ଶିଷ୍ୟ ଗ୍ରହଣ କରିଛନ୍ତି, ଆମେ କିନ୍ତୁ ଏଇଟା ପ୍ରାକ୍ଟିକାଲ ଏଇଟା ଦେଖାଯାଉଛି, ଏଇଟା ହଉଥିବ ନିଶ୍ଚିତ, କାରଣ ସଂସାର ଜୀବନରେ ଗୋଟେ ଜଣଙ୍କ ସହିତ ସମ୍ବନ୍ଧ ହେଇଯାଉଛି ନା କ'ଣ ଭାବିଲେ, ତୁମର ସେ ଭଡ଼ା ଯିଏ ରହିଛନ୍ତି ସେ ଯୋଉ କ'ଣ, ମୁଁ ଜାଣିଦେଲିନି ସେ ଯୋଉ ଭଡ଼ା ରହିନାହାନ୍ତି କି, ସେ ଯୋଉ ସ୍ୱାମୀ ସ୍ତ୍ରୀ ଦିଅଣ, ଆଉ ସେ ତୁମର ପୁରା ବୁଲ ହାକ ମାନୁଛନ୍ତି ନା, ଗୋଟେ ମନ ଖୁସି ନାହିଁ, ହେଇଟି ଏଇଟା କରିଦେବୁ ରେ, ହଁ କାହିଁକି ସେଠି ଗୋଟେ ସିଏ ନିଜର ନ ହେଇପାରେ, କିନ୍ତୁ ତୁମର ସେଠି ଗୋଟେ କିଛି ସମୟ ମନଟା ଗୋଟେ ଖୁସି ଲାଗୁଛି କି ନାହିଁ, କାହିଁକି ତୁମ ମନ କଥାଟା ସିଏ ଜାଣୁଛି, ତୁମ ମନ ହିସାବରେ କାମଟା କରୁ, ତୁମେ ଗୋଟେ ରିଲାକ୍ସ ପାଇଗଲ। ଗୋଟେ ଗୋଟେ ମନୁଷ୍ୟର ଏ ଯୋଉ ଆମର ଆମର ଯୋଉ ସାଧୁ ସମାଜରେ ଆମର ଯୋଉ ଏତେ ମାନେ ଭକ୍ତି ଜୀବନରେ ବି ଏତେ ଯୋଉ ଦାୟିତ୍ୱ ନେବାକୁ ପଡ଼େ, କେବଳ ଜଣଙ୍କ ପାଇଁ, ଭଗବାନଙ୍କ ପାଇଁ, କିନ୍ତୁ ରିଲାକ୍ସ ତ କିଛି ନାହିଁ, ଦାୟିତ୍ୱର କିଛି ଆଉ ମାନେ କୁହନ୍ତି ତୁମ କିଛି ସମୟ ପାଇଁ ଆଉ ଫାଙ୍କା ମିଳିବନି, ଅଲ୍ଟରନେଟିଭ କିଛି ନାହିଁ, ତୁମେ ଏଇଟା କରିବାକୁ ପଡ଼ିବ। ରୋଷେଇଟା ଥରେ ଶଙ୍ଖ ବାଜିଛି ମାନେ ଗୋଟେ ମନ୍ଦିରରେ, ଯୋଉଠି ଇସ୍କନ ମନ୍ଦିରରେ ଥରେ ଶଙ୍ଖ ବାଜିଲା ମାନେ ପ୍ରଳୟ ପର୍ଯ୍ୟନ୍ତ ଚାଲିଥିବ, ତୁମର ବାତ୍ୟା ହେଲେ ବି ଶଙ୍ଖ ବଜେଇବ ନା ନାହିଁ, ମଙ୍ଗଳାରତ କରିବେ କି ନାହିଁ, ଖାଇବାକୁ ଦେବ କି ନାହିଁ, ତେଣୁ ଯେଉଁମାନେ ଲିଡର ରହିଲେ, ଯେଉଁମାନେ ଦାୟିତ୍ୱ ନେଲେ, ସେ କ'ଣ କରିବେ, ଲିଡର ନିଜ ଭଜନ ପ୍ରୋବ୍ଲେମ ଛାଡ଼, ସେ ଖାଲି ପ୍ରୋବ୍ଲେମ ବୁଝିବ, ଯେଉଁ ତା ମନଟା କ'ଣ ହବ, ସେ ୱିକ୍ ହେଇଯିବ, ତାର ଆଉ ରିଲାକ୍ସ କିଛି ରହିବନି। ଏଥିପାଇଁ ଆମର ଯେତେ ପ୍ରଭୁବାଦ ଶିଷ୍ୟମାନେ ଏମାନେ ତ ଜୀବନ ସାରା ସବୁ ଭଗବାନ ପାଇଁ ଦେଲେ, ଯେତେ ଲିଡର ରହିଲେ ସବୁ ଭଗବାନ ପାଇଁ, ସମୟ ଦେଲେ, ଶକ୍ତି ଦେଲେ, ବୟସ ହେଇଗଲେ, ବୟସ ହେଲା ପରେ ଏଇ ପ୍ରୋବ୍ଲେମ ଗୁଡ଼ିକ, ପ୍ରୋବ୍ଲେମଟା ଗୋଟେ କ'ଣ କରିବ, ଗୋଟେ ସମସ୍ୟାଟା ଗୋଟେ ମନର ଗୋଟେ ମନକୁ ଗୋଟେ ହାମରିଂ, ଯେମିତି ହାମର କ'ଣ କୁହନ୍ତି ଆମର ଓଡ଼ିଆରେ, ମାର୍ତୁଲ ହଁ ହାତୁଡ଼ି, ହାତୁଡ଼ି ଚୁତାରେ, ଚୁତାରେ ଯେଉଁ ଗୋଟେ ଲୋକକୁ ପିଟ, ତାକୁ ଯେତିକି କଷ୍ଟ ହବ, ଗୋଟେ ଗୋଟେ ସମସ୍ୟାଟା ଗୋଟେ ଗୋଟେ ଯିବକୁ ସେତିକି ବାଟା, ଫଟକିଣି ତୁମେ ଦେଖୁନ ଶାନ୍ତରେ ଥିବ, ଗୋଟେ କିଏ କ'ଣ ଗୋଟେ ସମସ୍ୟା ଦେଇଦେଲା, ତମ ମନଟା କେମିତି ଲାଗୁଛି, ଆଉ ଦି ଜଣଙ୍କ ପାଇଁ ଏଇଟା ଅଡ଼ୁଆ, ଗୋଟେ ଜଣଙ୍କ ପାଇଁ କିଛି ଅସୁବିଧା ନାହିଁ, ଗୋଟେ ଜଣ ପାଇଁ ଅଡ଼ୁଆ, ଯେଉଁମାନେ ଗମ୍ଭୀର ତାଙ୍କ ପାଇଁ ବହୁତ ଅଡ଼ୁଆ, ତାଙ୍କ ଲାଇଫ୍ଟା ଭାରି ରିସ୍କି, କାରଣ ସେମାନେ ସିରିୟସ୍, ସବୁ ଜିନିଷଟାକୁ ସିରିୟସ୍ଲି ନେବେ, ଆଉ ଯିଏ ଗମ୍ଭୀର ନାହିଁ ହଁ ଯାଉଛୁ, ସେଠି ରିଲାକ୍ସ ପାଏ। କିନ୍ତୁ ତୁମେ ଯେତେବେଳେ ଭଗବାନଙ୍କର ଦାୟିତ୍ୱ ନବ, ଯେମିତି ଘରେ ଦେଖୁଛ ନା, ଘରେ ହେ ସ୍ତ୍ରୀ ଗାଳି ଦେଉଥାଉ, ମୁଁ କିଏ କ'ଣ ଶୁଣୁଛି ତା କଥା, ସେ ଗପୁଥିବ, ଇଏ ତାର ଖାଇ ପିଇଦେଇ ଉଠିକି ପଳେଇଯିବ, ନହେଲେ ସେ ବଞ୍ଚିପାରିବନି। ସେ ଯଦି ସ୍ୱାମୀ ସବୁ କଥା ସ୍ତ୍ରୀର ଶୁଣିବ, ସେ ବଞ୍ଚିପାରିବନି। ସେଥିପାଇଁ ବେଳେ ବେଳେ ସ୍ୱାମୀମାନେ କ'ଣ କରୁଛନ୍ତି, ଫାଶୀ ଦେଇ ଦେଉଛନ୍ତି, ମୁଣ୍ଡକୁ ନେଇଯାଉଛନ୍ତି, ସିରିୟସ୍ ହେଇଯାଉଛନ୍ତି। ସାଧୁ ଜୀବନ ସେଭଳିଆ, କେୟାରଲେସ୍ ହେଲେ ଭଗବାନଙ୍କ ସେବା ଚାଲିବନି, ସିରିୟସ୍ ହେଲେ ତୁମେ ଅତି ଗମ୍ଭୀର ହବ, ସମସ୍ୟା ଗୁଡ଼ା ତୁମେ କ'ଣ କରିବ, ସବୁ ହାମରିଂ କରିବ, ଏଇଟା ପ୍ରୋବ୍ଲେମ ହେଲା, ଏଇଟା ସେମିତି ପ୍ରୋବ୍ଲେମ ହେଲା, କାରଣ ଭଗବାନଙ୍କର ସେବା ନା। ତେଣୁ ଏଇ ଯୋଉ ସମସ୍ୟା ପ୍ରକୃତରେ, ଏଇ ଯୋଉ ଜିନିଷ ଆଧ୍ୟାତ୍ମିକ ଜୀବନରେ, କେବଳ ଦୁଇଟା ଜିନିଷ ଆମକୁ ବାଲାନ୍ସ କରେ, ଆମର ତ ଆଉ କିଛି ନାହିଁ, ଯେମିତି ମୁଁ କହୁଥିଲି ଯାତ୍ରା ଅଛି, ପର୍ବପର୍ବାଣି ଅଛି, ସେ ସଳାସଳେ ଘରକୁ ଯାଆନ୍ତି, ସିଏ ଆସନ୍ତି, ବନ୍ଧୁବାନ୍ଧବ, ଏଠାରେ ତ କିଛି ନାହିଁ, ଏଠି କେବଳ ଏଇ ଭଗବାନଙ୍କର ସେବା ସୁଖ ଆଉ ଟିକେ ଶ୍ରବଣ କୀର୍ତ୍ତନରେ ଯାହା ମନଟା ବାଲାନ୍ସ ହବ, ସେତିକି ତୁମେ ନ କରିପାରିଲ ଅତି ଶୀଘ୍ର ରୋଗ ହେଇଯିବ। ଶରୀରଟା ତ ପରମିଟ କରିବାର ଅଛି ନା, ଶରୀରଟା ତ ଶରୀର ନା, ଆଉ 50 ବର୍ଷ ପରେ ଶରୀର କାମ ହେଲା କେବଳ ସେ ଭଜନ କରିବ, ସେଥିପାଇଁ ଶରୀର ଭୌତିକ ଦାୟିତ୍ୱଟା କିଛି ନବନି। ସେଥିପାଇଁ ଜଣଙ୍କୁ ସବୁବେଳେ ୱର୍ସିପ, ଏ ପ୍ରଭୁପାଦଙ୍କର ଆମେ ତ ଯୁବକ ଥିଲୁ ଜାଣିପାରୁନଥିଲୁ, ଏବେ ସବୁ ବୁଝୁଛୁ। 70 ବର୍ଷ ବୟସରେ ସେ ଯୋଉ ଦାୟିତ୍ୱ ନଉଥିଲେ ଗୋଟେ ସଂସ୍ଥାଟା ଚଳେଇବା, ନୂଆ ସଂସ୍ଥା, ପୁଣି ବିଦେଶୀ ଭକ୍ତମାନଙ୍କୁ ନେଇକି ଗ୍ରନ୍ଥ ରଚନା କରିବା, ଟ୍ରାଭେଲିଂ କରିବା, ସବୁକିଛି ଆରେଞ୍ଜମେଣ୍ଟ ତାଙ୍କର, ଏ ବ୍ୟାଙ୍କକୁ ଲେଗ, ସେ ବ୍ୟାଙ୍କକୁ ଲେଗ, ଏଠି ଲେଗ, ତା ଲେଗ, ଏ ସବୁ କାମ ସେ ନିଜେ କରୁଥିଲେ, ମ୍ୟାନେଜିଂ କରୁଥିଲେ। କଣ ଭଗବାନଙ୍କର ଅଦ୍ଭୁତ ଶକ୍ତି, ସେମାନେ ସର୍ବଧର୍ମର ଉର୍ଦ୍ଧ୍ୱକୁ ନଗଲେ କାମ କରିପାରିବେନି କେବେ। ଶରୀରଟା ସବୁବେଳେ ଗୋଟେ ଶରୀର ନା, ଶରୀରର ଗୋଟେ ଲିମିଟ ଅଛି, ତୁମେ ତା ଉପରେ ଅଧିକା ପ୍ରେସର ଦେଲା ମାନେ ସେ କାପରେ ପକେଇବ, ଶରୀରର କାମ ହେଲା ଦୁଇଟା, ତୁମେ ଶରୀରକୁ ଯଦି ମିସ୍ୟୁଜ୍ କଲ ବା ମନ ଉପରେ ଅଧିକା ଚାପ ଦେଲ, ସେ ଛାଡ଼ିଦେବ ସାଙ୍ଗେ ସାଙ୍ଗେ ହାର୍ଟ ଉପରକୁ। ବେଳେବେଳେ ମାନସିକ ଚିନ୍ତା ଏତେ ବଢ଼ିଯିବ, ବ୍ଲଡ୍ ଗୁଡ଼ା ବ୍ଲଡ୍ କ୍ଲଟିଂ ହେଇଯାଏ, ଏସବୁ ଦେଖ ତାଙ୍କ ସ୍କାନିଂ କରି ଦେଖି ବ୍ଲଡ୍, ନହେଲେ ସେ ହାର୍ଟ ଉପରେ ପକେଇଦେବ। ଆମକୁ ତ ମଣିଷ ଜନ୍ମଟା ଏଥିପାଇଁ ଭଗବାନ ଦେଇନା, ଜଣେ ଭଗବାନ ପ୍ରକୃତି ସଜେଇକି ରଖିଥିଲେ, ଜଣେ ଭଗବାନଙ୍କର ଭକ୍ତ ହଉଛି, ଭଗବାନଙ୍କର ଭକ୍ତ ହେଲେ କଣ, ପରସ୍ପର ପ୍ରୀତି ଦାଦି ପ୍ରତି ଗୃହନ୍ଦି ଗୁହ୍ୟମ ଆଖ୍ୟାତି ପୁଚ୍ଛତି ଭୁଙ୍କ୍ତେ ଭୁଜୟତେ ଚୈବ ଷଡ ବିଧିମ ପ୍ରତି ଲକ୍ଷଣ। ଏଇଟା କୋଉଠି ଅଛି ମୋତେ କୁହ, ତୁମେ କଣ କରିବ ତାହେଲେ ବଞ୍ଚିବ କେମିତି? ଆମେ ଗୋଟେ ସାମାଜିକ ପ୍ରାଣୀ ନା, ଆମେ ଗୋଟେ ସାମାଜିକ ପ୍ରାଣୀ, ଆମର ଏଇ 6 ଜିନିଷ ଆମର ଦରକାର, ଭୁଙ୍କ୍ତେ ଭୁଜୟତେ ଚୈବ, ଭୋଜନ କରିବା, ଅନ୍ୟକୁ ପ୍ରସାଦ ଦେବା, ଦାଦାତି ପ୍ରତି ଗୃହନ୍ଦି ସବୁବେଳେ ଅନ୍ୟକୁ ଦାନ କରିବ, ସାହାଯ୍ୟ କରିବ, ଆଉ ଗ୍ରହଣ ବି କିଛି କରିବ। ଗୁହ୍ୟମ ଆଖ୍ୟାତି ପୃଚ୍ଛତି, ପ୍ରଶ୍ନ ପଚାରିବ ଆଉ ନିଜେ ବି ଗୁହ୍ୟ କଥା ବା ଭଜନ ସାଧନ କଥା ଅନ୍ୟକୁ କହିବ, ଦାଦାତି ପ୍ରତି ଗୁରୁନାଥ ଗୁହ୍ୟମ ଆଖ୍ୟାତି ପୃଚ୍ଛତି ଭୁଙ୍କ୍ତେ ବୁଝେଇ ଚାହିଁବ ଷଡ଼ବିଧିମ ପ୍ରତି ଲକ୍ଷଣ। ଏଇଟା ଗୋଟିଏ ଜିନିଷ ଆମକୁ ଭକ୍ତିରେ ବଞ୍ଚିକି ରଖେ, ଆଉ ସେଟା କଳିର ପ୍ରଭାବ ନା, ସେଇଟା ଆଉ ନାହିଁ, ସେଟା ତାହେଲେ ନ ହେଇପାରିବ ଭଜନଟା। ତୁମେ ଆମେ ଶରୀର ଅସ୍ତେ ନା, ଭଜନ କଣ କରିବା, ଭଜନ ହେଇପାରିବ, ପ୍ରୀତି ମିଳୁନି, ସବୁବେଳେ ମାନସିକ ଦୁଶ୍ଚିନ୍ତାରେ ରହିବ, ଏଣେ ଶରଣାଗତିଟା କମିଯାଉଛି। କାରଣ ଆମେ ତ ଗୋଟେ ନିର୍ଦ୍ଦିଷ୍ଟ ଲେବୁଲରେ ଅଛେ ନା, ହେଇପାରିବ ସେମିତି ଉପରକୁ ଆମେ ଯାଇପାରିବାନି, ଶରୀର ଧାରଣାର ଉପରକୁ ଗଲେ ଆମେ ଯିବା। ମୁଁ କେଉଁ କଥା ଏଠିକି ପଳେଇ ଆସିଲି, ଏ ରୋଗୀ ବହୁତ ଗାଳି ଦିଏ, ଆଉ ଏଇ କଥାରେ କହୁଥିଲି, ମୁଁ ଉଲଟା କାଲି କହୁଥିଲି, ଭୁଲ କହିଦେଲି, ସେ ଟିକେଟ ଧରିପାରିଲିନି, ସେ ଲାଷ୍ଟ ସମୟ ଥିଲା ତ, ଚିକିତ୍ସା କଥା ଗାଳି ଦିଏ ରୋଗୀ, କିନ୍ତୁ ନୂଆ କଥା କହୁଛନ୍ତି, ମୁଁ ରୋଗୀ ଥିଲି କିନ୍ତୁ ଆପଣ ଗାଳି ଦେଇଛି ବହୁତ, ଇନ୍ଦ୍ର ଗାଳି ଦେଲେନି ବହୁତ, ବାଲିସମ ବାଲି ସ୍ତବ୍ଧମ ଅଜ୍ଞ ପଣ୍ଡିତ ମାନିନମ, ଏ ବାଲିସ କୃଷ୍ଣ ହଉଛି ଗୋଟେ ଅଜ୍ଞ ପିଲାଟା, କାଲିକାର ପିଲା, ଗାଳି ଗୁଲଜ କରୁଛନ୍ତି ନା, ମୁଁ ରୋଗୀ ହେଇକି ଆପଣ ଗାଳି ଦେଇଛି, କିନ୍ତୁ ଚିକିତ୍ସକ ଯଦି ସେଟାକୁ ଧରିବ ତାହେଲେ ରୋଗୀର ଚିକିତ୍ସା ହେଇପାରିବନି, ଆପଣ ମୋର ଗାଳିକି ଆପଣ ଧରିନାହାନ୍ତି। ଏଇ କଥାରେ ମୁଁ ଏଇଠି ସେ ପଏଣ୍ଟରୁ ଏଠି ଆସିଥିଲି, ଯେଉଁମାନେ ମ୍ୟାନେଜର୍ସ ବା ଯେଉଁମାନେ ଦାୟିତ୍ୱ ପୋଷ୍ଟର ରହିବେ, ମା ହଉ ବାବା ହଉ ଘରର ଯେ ଗୋଟେ ମୁଖ୍ୟ ହଉ, ଦାୟିତ୍ୱବାନ ଶିଳଙ୍କୁ ଧୈର୍ଯ୍ୟ ରଖିବାକୁ ପଡିବ, ବହୁତ ବହୁତ ଧୈର୍ଯ୍ୟ, ଯଦି ଆଉ ସବୁ ଧୈର୍ଯ୍ୟ ସହିତ ଆଉ ଗୋଟିଏ ଗୁଣ ହେଉଛି କ୍ଷମା, ଯଦି କ୍ଷମା ନ କରିପାରିବେ ତାହେଲେ ଭଗବାନଙ୍କର ସେବା, ସେଥିପାଇଁ କହିଲେ କ୍ଷମା ଗୁଣ ତପସ୍ୟ ନା, ତପସ୍ୟର ଆଉ କିଛି ଗୁଣ ନାହିଁ, କ୍ଷମା କରିବ, ନହେଲେ ତୁମେ କଣ କରିବ, ଜୀବର ଦୋଷ ଆସିବ ନା। ସାଧୁଗୁରୁମାନେ ତାଙ୍କ ଦୃଷ୍ଟିରୁ ଦେଖିବେ, ସେ କୌଣସି ଜୀବ ତାଙ୍କ ଘରେ ରହିପାରିବେନି। ଆମେ ସବୁ ଗୁରୁଦେବ ଗୁରୁଦେବଙ୍କର ଜିନିଷ ଦେଖୁଛୁ, ସେ କଣ ଭୋଜନ କରନ୍ତି, କାରଣ ଅନ୍ନ ଟିକେ ଏତିକି 4-5 ଚାମଚରେ ଟୋଟାଲ 4-5 ଚାମଚ, ଏଇ ଯୋଉ ସ୍ପୁନ୍ ଯୋଉଟା କଣ ଯୋଉ ଖାଆନ୍ତି, ଛୋଟ ଚାମଚ ଯୋଉଟା ଔଷଧ ଖାଆନ୍ତି, 5-6 ଚାମଚ ଭିତରେ ତାଙ୍କର କାମ ଶେଷ। ସିଏ ଆମ ଖାଇବାଟା ଦେଖିବେ, ତାଙ୍କ ଆମଠୁ ରଖିବେ, ଯଦି ଜଣେ ସାଧୁ ତାର ସ୍ଥିତିଟାକୁ ଗୋଟେ ଜୀବ ଉପରେ ପକେଇବ, ସେ କୌଣସି ଜୀବକୁ ପାଖରେ ରଖିବେନି। ଏଇଠି ଆମର ଖାଇବା, ଆମର ବ୍ୟବହାର, ଆମର ଚାଲିଚଳନ, ସେଥିପାଇଁ ଗୁରୁଦେବ କୁହନ୍ତି ସାଧୁ କ'ଣ କରନ୍ତି, ତୁମେ ଯେଭଳି ଚାଲିପାରିବ ସେ ସେଭଳି ଚାଲୁଛନ୍ତି। ସେ ତୁମେ ଯେଉଁ ଛୋଟ ପିଲାଟାକୁ ଧରୁଛ, ତୁମେ କ'ଣ କରିବ, ତୁମେ ଡକ ଡକ ଚାଲିଗଲେ କ'ଣ ହବ, ଚାଲିପାରିବନି ନା। ସେ ଯେ ତୁମେ ଆମେ ଯେମିତି ଚାଲିପାରୁଛୁ ଆମକୁ ପ୍ରଭୁପାତ ସେମିତି ଚଲେଇଛନ୍ତି, ପ୍ରଭୁପାତ କାହିଁକି ତାହାର ଫିଲୋସଫି କରିନାହାନ୍ତି, ଟିକେ ପ୍ରଶ୍ନ କରେ। ଏଥିପାଇଁ ସେ ଜାଣିଛନ୍ତି, ଏ କାରଣ ସେ ଏମ୍ପାୱାର୍ଡ ସୋଲ୍, ଶକ୍ତି ସମ୍ପନ୍ନ ଆଚାର୍ଯ୍ୟ, ସେ ଜାଣିଛନ୍ତି ଏମାନଙ୍କର ଷ୍ଟାଣ୍ଡାର୍ଡ ହଉଛି ଏତିକି, ଏତିକି ବାଟ ଗଲେ ଠିକ୍ ସେ ଏମାନେ ଯାଇପାରିବେ, ଚାଲିପାରିବେ, ସେତିକି ବାଟ ସେ ଚଲେଇଛନ୍ତି ଆମକୁ, ଯେମିତି ଆମେ ଚାଲିପାରିବେ ସେ ଚଲେଇବେ। ତାଙ୍କ ସ୍ଥିତି ହିସାବରେ ସେ ଆମକୁ ଦେଖୁନାହାନ୍ତି, ତାଙ୍କ ସ୍ଥିତି ହିସାବରେ ଆମେ ଦେଖିଲେ ଆମେ କେହି ବି ମଠରେ ରହିପାରିବାନି। ସାଧୁମାନେ ଆମେ ଦେଖିଛୁ ଗୁରୁଦେବ ପାଖରେ କେତେ ଗମ୍ଭୀର, କୁଆଡ଼େ ପ୍ରଜଳ କୌଣସି କଥା ନାହିଁ, ପିନ୍ ପଏଣ୍ଟ ଗୋଟେ କଥା ଭୁଲ କରିଦେବେ ମାନେ ଦିନ ମାନେ ବାଡ଼େଇ 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 କଥା କହିବେ ମାନେ କାହିଁକି, ଏଇଟା ତାଙ୍କ ପାଇଁ ବହୁତ ବଡ଼ ଗୋଟେ ଅସଂସ୍କାର ଯିବାଟା, ଏତେ ବଡ଼ କାମଟା କରିଦେଲା ନା, ତାଙ୍କ ପୁରା ତାଙ୍କ ମାଇଣ୍ଡ ପୁରା ଡିଷ୍ଟର୍ବ ହୋଇଯାଏ। କାରଣ ସେମାନେ ବୈକୁଣ୍ଠ ଜଗତର ଲୋକ ନା, ଏଇଟା ଗୋଟେ ପ୍ରାକୃତ ଜିନିଷଟା ତାଙ୍କ ମୁଣ୍ଡରେ ବସିଲେ ତାଙ୍କୁ କ'ଣ ଲାଗିବ, ଭାରି କୌଣସି ଜିନିଷ ରିଜର୍ଭ। ଓଡ଼ିଆରେ ଗୋଟେ ନା ଛୁଆଳିଆ ଛୁଆଳିଆ ଧନ୍ଦା, ପିଲାଳିଆ କାମ, ଏ ଖାଇବା ହସିବା ଖୁସିବା ଏସବୁ ନାହିଁ, ଗୋଟେ ସିରିୟସ୍ ଜିନିଷ। କିନ୍ତୁ ଆମକୁ ସବୁ କ୍ଷମା କରିଛନ୍ତି ନାହିଁ, ସେ ଜାଣିଛନ୍ତି ଆମେ ହସୁଛେ ଖୁସିଛେ ଖାଉଛନ୍ତି ପିଉଛନ୍ତି ରହୁଛନ୍ତି, ସେ ଜାଣିଛନ୍ତି, ତାଙ୍କ ଦୃଷ୍ଟିରେ ଆମକୁ ସେ ଦେଖୁନାହାନ୍ତି, ସେ ଆମକୁ କ୍ଷମା କରିଛନ୍ତି ବୋଲି ଆମେ ସ୍ଥାନ ପାଇଛେ। ସାଧୁ କ୍ଷମା କରିଛନ୍ତି ବୋଲି ଆମେ ଆଜି ସ୍ଥାନ ପାଇଛେ। ବହୁତ ସେ ଓଡ଼ିଆରେ ସେ କଥା କୁହନ୍ତି, କ'ଣ କ'ଣ କରିବା, ମା ମା କୋଳରେ କି ବାପ କୋଳରେ, ମା କୋଳରେ ସେ ଛୁଆଟା ଝାଡ଼ା ଚାଲିବ, ତାକୁ କ'ଣ କରିବ, ତାକୁ କ'ଣ କାଟିକି ମା ଫୋପାଡ଼ି ଦେବ ଗୋଡ଼ଟାକୁ, ନା ଛୁଆକୁ ଫୋପାଡ଼ି ଦେବ, ପୁଛି ବାଜି ଦେଇ ପୁଣି ଛୁଆ କୋଳରେ ବସେ। ଏଇ ହେଉଛି ଭଗବତ କୃପାର ଫଳ, ଭଗବାନଙ୍କର କୃପା ଶକ୍ତିର ଗୁଣ ହେଉଛି ସେ କ୍ଷମାଶୀଳ ହବ, ଆଉ ପ୍ରତ୍ୟେକ ଜୀବର ଦୁଃଖଟାକୁ ସେ ବୁଝିବ। ଯଦି ପ୍ରତ୍ୟେକ ଜୀବର ଦୁଃଖକୁ ତା ହୃଦୟକୁ ସ୍ପର୍ଶ କରୁନା, ଭଗବାନଙ୍କର କୃପା ନାହିଁ ବୋଲି ଜାଣିବ, ପ୍ରତ୍ୟେକଙ୍କର ଦୁଃଖକୁ ସେ ବୁଝିପାରିବ। ଆଉ ପରମାତ୍ମା ସମସ୍ତେ ହୃଦୟରେ ଅଛନ୍ତି ନା, ସେ ଜୀବକୁ କେମିତି ଦୁଃଖ ନ ହେବ। କେବଳ ସାଧୁମାନେ ନିରପେକ୍ଷ ରୁହନ୍ତି, ଯେତେବେଳେ ଦେଖିବେ ଏଇ ଜୀବକୁ ସାହାଯ୍ୟ କଲେ ଭକ୍ତିର ବିରୋଧ ହବ, ତାର କଲ୍ୟାଣ ହବନି, ଏହାଦ୍ୱାରା ତାର ନଷ୍ଟ ହବ, ସେତେବେଳେ ସାଧୁମାନେ ନିରପେକ୍ଷ ରୁହନ୍ତି, ନହେଲେ ସାଧୁମାନେ ସବୁବେଳେ କଲ୍ୟାଣ କର, ଭଗବାନ ସେଭଳି କଲ୍ୟାଣ କରନ୍ତି। ସାଧୁମାନେ ଏଇଥିପାଇଁ ବେଳେବେଳେ ତାକୁ ନ୍ୟୁଟ୍ରାଲ ରୁହନ୍ତି, ସେ ଜାଣିଛନ୍ତି ଜୀବର ଆଶ୍ରୟ କିଛି ନାହିଁ, ଜୀବ କ'ଣ କରିବ, ଜୀବ ଯେତେ ଯୋଗ୍ୟତା ସମ୍ପନ୍ନ ହେଲେ ବି, ଯେତେ ଧନ ସମ୍ପତ୍ତି ସ୍ତ୍ରୀ ପୁତ୍ର କନ୍ୟା ଥିଲେ ବି, ସେ ହେଉଛି ଏକ, କାହିଁ କେମିତି ଏକ, ତା ସାଙ୍ଗରେ କେହି ଦୁଇ ହେଇପାରିବନି, କାରଣ ସମସ୍ତଙ୍କ କର୍ମଫଳ ଯେତେବେଳେ ଅଲଗା ରହିଛି, ସେ ଗୋଟେ ଜାଗାରେ ରହୁଛନ୍ତି, ଯେମିତି ଡାଳିମ୍ବ କେବେ ଛଡ଼େଇଛ, ଏଇ ଯେଉଁ ଡାଳିମ୍ବଟା ଆଜିକାଲି ଆସୁଛି ମୁଁ ଜାଣିନି, ଡାଳିମ୍ବ ଯେଉଁ ଅରିଜିନାଲ ଡାଳିମ୍ବ ଯେଉଁଗୁଡ଼ାକ ସବୁ ଗଛରୁ ଆସିବ, ସେ ଡାଳିମ୍ବ ଛଡ଼ିବ ଦେଖିବ କେମିତି ହବ, ସବୁ ପକୁଡ଼ା ଅଲଗା ଅଲଗା, ଆଉ ମଝିରେ ଗୋଟେ ସରୁ ପୁରା କୋମଳ ପର୍ଦ୍ଦାଟେ ଥାଏ। ଏବେ କାଇଁ ମୁଁ ଆଉ ଦେଖୁନି, ସେ ଅଛି କି ଏବେ, ମୁଁ ପୂଜାରେ ଦେଖିଲାବେଳେ ମୁଁ ଦେଖେ, ସେଥିପାଇଁ ତାକୁ ଡାଳିମ୍ବଟାକୁ ହାତରେ ଛଡ଼ାଇବା ବି ଦରକାର, ଖାଲି ଟିକେ ପିଢ଼ି ଦେଲେ ବି ଖସି ପଡ଼ିବ, କାରଣ ସେ କେହି ଅଛନ୍ତି ଗୋଟେ ଜାଗାରେ, ସବୁ ଅଲଗା ଅଲଗା ରହିଛନ୍ତି ସେଲ୍ସରେ। ଆମମାନଙ୍କର ସେଭଳିଆ ସ୍ଥିତି, ପ୍ରତ୍ୟେକ ଜୀବ ତା କର୍ମଫଳ ହିସାବରେ ରହିଛି, ଗୋଟେ ଜାଗାରେ ରହିଲେ କ'ଣ, ତାହା ସହିତ କାହାର କିଛି ସମ୍ପର୍କ ନାହିଁ, କିନ୍ତୁ ମିଥ୍ୟା ଅଭିନିବେଶ ମାୟା ଅଭିନିବେଶ ଯୋଗୁଁ ଆମେ ନିଜର ପରର ଏସବୁ ଭାବନାରେ ଗୋଟେ ଚାଲିଛି, କିନ୍ତୁ ତତ୍ତ୍ୱ ତ ଦେଖିବାକୁ ଗଲେ ଆମର କେହି ନାହିଁ, ଆମେ ଏକାକୀ, ତତ୍ତ୍ୱ ତ ଦେଖିବାକୁ ଗଲେ ଆମେ ଏକାକୀ, ଆମର କର୍ମଫଳ ସହିତ ଆମେ ସଂଗ୍ରାମ କରୁଛୁ। ଯଦି ଭଗବାନ ସାଧୁ ଗୁରୁ ସେଇଟା ଦେଖିପାରନ୍ତି, ଜୀବଟା ହେଉଛି ଅସହାୟ, ଜୀବକୁ ଯଦି ଆମେ ଦୟା ନ କରିବା ତାହେଲେ ଜୀବଟା କ'ଣ ହବ, ସେଥିପାଇଁ ସେ ଲେଖିଦେଲେ ନା, ମିଛେ ମାୟାର ବସେ ଯେଚ୍ଛ ଭେସେ ଖେଚ ହବ ଡୁବୁ ଭାଇ ରାଧାକୃଷ୍ଣ ବୋଲ, ଜୀବକୁ ଦେଖି ଲେଖିଛନ୍ତି ନା, ତାଙ୍କ ଥରେ ସେ ଲେଖୁଛନ୍ତି, ହାବୁଡ଼ୁକୁ ଖାଉଛେ ମଣିଷ କେତେ ଦୁଃଖ ଭୋଗୁଛି ତା ଜାଣିପାରିବନି। ସେ ଚିକିତ୍ସକ ଭଗବାନ ଚିକିତ୍ସକ ତୁମେ ଗାଳି ଦେଲେ ବି ଇଏ କହୁଛନ୍ତି ନା, ତଦପି ତିରସ୍କୃତେ ନାପି ଭିଷଜ୍ଞା କୃପାଲୁ ନା ଚିକିତ୍ସିତ ରୋଗୀବ ତ୍ୱୟା ଅହମ ଅନୁଗୃହୀତ ଅତଏବ ସମ୍ପ୍ରତି ଧ୍ୱସ୍ତ ହସ୍ତମ୍ଭ ରୋଗ। ମୁଁ ଆପଣଙ୍କୁ ବହୁତ ଗାଳି ଦେଇଛି, ରୋଗୀ ଯେମିତି ଚିକିତ୍ସକୁ ଗାଳି ଦିଏ, କିନ୍ତୁ ଚିକିତ୍ସକ ତା ଉପରେ ଧ୍ୟାନ ଦିଏ ନା, ସେଥିପାଇଁ ଆମେ ଯେ ଅପରାଧ କରୁନେ ତାର ମାନେ ନାହିଁ, ଆମର ଅପରାଧ ସାଧୁଗୁରୁ ବୈଷ୍ଣବ ପ୍ରତି ସବୁବେଳେ ହଉଛି, କିନ୍ତୁ ସେମାନେ ତାଙ୍କ କୃପା ଗୁଣରେ ଆମକୁ ସବୁବେଳେ କ୍ଷମା କରୁଛ, ସେ ଗୁଣଟାକୁ ସେ କେବେ ଛାଡ଼ିବେନି, ତାଙ୍କର ଏଇଟା ସ୍ୱରୂପ ଧର୍ମ। ସେଥିପାଇଁ ପ୍ରଥମେ ଯେତେବେଳେ ଭଗବାନ ସାଧୁର ଲକ୍ଷଣ କହିଲେ ତୃତୀୟ ସ୍କନ୍ଧରେ, ଭଗବାନ କପିଳ ଦେବ ମାଙ୍କୁ କହୁଛନ୍ତି, ପ୍ରଥମେ କହିଲେ ତିତି ଖାବ, ତାପରେ କହିଲେ କାରୁଣିକ, ଆଗେ ତାଙ୍କ ଭଗବାନଙ୍କ ମୁଖରୁ ଆଗେ ଗୋଟିଏ ଶବ୍ଦ ବାହାରିଲା ତିତିକ୍ଷା ହବ, ତିତିକ୍ଷା ମାନେ କ'ଣ, ସହିଷ୍ଣୁ, ତମକୁ ସହିବାକୁ ପଡ଼ିବ, ତାପରେ କାରୁଣିକ, କରୁଣା ଗୁଣଟା ପରେ, ଆଗେ ସହି ନ ପାରିଲେ କୃପା କରିପାରିବନି, ଆଉ ଶୈବ ଗୁଣ୍ଡା କିଏ ଦେବେ? ଶୈବ ଗୁଣ୍ଡା କାହାର? ଭଗବାନଙ୍କ ଦତ୍ତ ନା, ଆଉ ଶୈବ ଗୁଣ ମଣିଷର ନାହିଁ, ଶୋଇପାରିବେନି କେବେ ମଣିଷ। ତାର କାମନା ରହିଛି ଆଉ, ସିଏ ସିନା କାମନା ଶୂନ୍ୟ ହେଲେ ସହ୍ୟ କରିପାରିବ, ଆତ୍ମସ୍ଥିତି ରହିଲେ ସହ୍ୟ କରିପାରିବ। ଆମେ କ'ଣ କହୁଛୁ? ସକଲ ସହନେ ବଲ ଦିଆ କର, ନିଜ ମାନେ ସବୁ ସହିବାକୁ ମୋତେ ବଳ ଦିଅ। ସହିବାଟା ସହଜିଆ ଜିନିଷ ନୁହେଁ, ସହିବାଟା ବହୁତ ବଡ଼ କଷ୍ଟ, କାରଣ ଆମେ ଦେହ ଧାରଣାରେ ଅଛି। ଦେହ ଧାରଣାରୁ ଉର୍ଦ୍ଧକୁ ଗଲେ ସିନା ଆମେ ସହିବା, କିଏ ସହିବ? ଏ ସହିବାକୁ ନେଇକି ଚାଲନା ବଡ଼ କିଏ ଆଉ। ଏ ଯେଉଁ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ଭିତରେ ଯେଉଁ ହେଲା କ'ଣ ପରୀକ୍ଷା, କିଏ ଭୃଗୁମୁନି ପରୀକ୍ଷା କଲେ? କାହିଁକି ଭଗବାନ ବଡ଼ ହେଲେ? ବିଷ୍ଣୁ କାହିଁକି ବଡ଼ ଶ୍ରେଷ୍ଠ ଦେବତା ବୋଲି କୁହାଗଲା? ସହିପାରିଲେ ବୋଲି ନା। ଆଉ ଶହେ ଗୁଣ୍ଡା ତ ସହଜ ଗୁଣ ନୁହେଁ, ଏ ଅଳସୁଆ ସହିଯିବ, ଯିଏ ନ କରୁଛି ସହିଯିବ। ଭକ୍ତିରେ ତୁମର ତୁମର ଜଣଙ୍କର ଯୋଗ୍ୟତା ନାହିଁ, ସେ କହିଦେଲେ ସେ ସହିଯାଉଛି, କିନ୍ତୁ ଭିତରେ ନାହିଁ ନାହିଁ ନାହିଁ। ସହିବା କୁଣ ଅର୍ଥ ନୁହେଁ ଯେ କିଛି ନ କହିବା, ନା ନା ନାହିଁ, ସେଟା ତା ଅର୍ଥ ନୁହେଁ, ତାତ୍ତ୍ୱିକ ଅର୍ଥ ତା ନୁହେଁ। ବହୁତ ଲୋକ କିଛି କୁହନ୍ତିନି, କିନ୍ତୁ ଭିତରେ ତାଙ୍କର ବିଦ୍ରୋହ ମନୋଭାବ ଥାଏ, କାରଣ ସେ ଦେଖନ୍ତି ପରିସ୍ଥିତିରେ ମୁଁ କହିଲେ ମୋତେ ବାହାର ମୋଟରୁ ବାହାର କରିଦେବେ, ଟିକେ ଘରୁ ବାହାର କରିଦେବେ, ସେ ସହିଯାଉଛି କି? ତା ଭିତରେ ତାର ଜଳୁଛି, ଏଇଟା ସହାନ ଗୁଣ ନୁହେଁ। ଚୁପଚାପ ରହିବା ଅର୍ଥ ନୁହେଁ, ସାପ ଚୁପଚାପ ରହେ, କିନ୍ତୁ ତା ଅର୍ଥ ନୁହେଁ ତାର ବିଷ ରହି ନାହିଁ। ସାପ ସେଥିପାଇଁ ଚୁପଚାପ ରହିଥିବ, ଏଇ ସନ୍ଧ୍ୟାବେଳେ ବୁଲିଲା ବେଳକୁ ସେ ତାର ଶୋଇଛି, ଆଉ ଛୋଟିଆ ବୁଢ଼ାଟା ଛୁଆ ଦେଇଛି ବୋଧେ, ସେ ରାସ୍ତାରେ ଜପ କରି ଗଲାବେଳକୁ ଆରେ ମୁଁ ଦେଖିନି, ହଠାତ୍ ମୁଁ ତାକୁ ଦେଖିନି, ସିଏ ମୋତେ ଦେଖିକି ତାର ସଂଶୟ ହେଲାଣି, ଆରେ ଏଇଟା ଇଏ କ'ଣ, ସେ ଶୋଇଛି ଚୁପ କିଣି। ଦେଖ ତା ବିଷଟା ତା ଦେହରେ ଅଛି ନା, ସେ ଉଠେଇବ। ସର୍ପ ଯେ ଚୁପଚାପ ରହୁଛି ମାନେ ତା ନୁହେଁ, ତା ବିଷଟା ରହିଛି, ସେ ଏକାଥରେ ଉଗାଳିବ, ଦଂଶନା ଦେଲ କରିବ, କ'ଣ କରିବ, ସବୁ ଉଜାଡ଼ ଦେବ, ଏକାଥରେ ମାରିବ। ଚୁପଚାପ ରହିବା ଅର୍ଥଟା ତାହା ନୁହେଁ, ମୌନ ଅର୍ଥ ତାହା ନୁହେଁ। ମୌନ ଅର୍ଥରେ କୁହାଗଲା କୃଷ୍ଣ କଥା, ଚିନ୍ତାମୁକ୍ତ ଅର୍ଥ ହଉଛି ଏଇଟା କେବଳ କୃଷ୍ଣଙ୍କର ଚିନ୍ତା ବାସ। ପାଟି ବନ୍ଦ କରିଦେଲେ ଯେ ଜଣେ ଭଦ୍ର ହେଇଯିବ, ମାନେ ବାହାର ଦୁନିଆରେ ତାକୁ ଭଦ୍ର ବୋଲି କହିବେ, କିନ୍ତୁ ମନରେ ସେ କ'ଣ ସଂଗ୍ରାମ କରୁଛି? ସହିଷ୍ଣୁତା ଗୁଣ ଗୋଟେ ଡିଭାଇନ୍ ଗୁଣ ନା। ଆଉ ସାଧୁର ଲକ୍ଷଣରେ ଆଗେ ତିତିକ୍ଷେପ କହିଲେ, ଆଉ ଏଇଟା ଭଗବାନଙ୍କ କୃପା ନା, ଗୁରୁ ବୈଷ୍ଣବ କୃପା କଲେ ତୁମେ ସହିପାରିବ ନହେଲେ ସହିପାରିବନି। ରିଆକ୍ଟିଭ ଯାହା କ'ଣ କୁହାଯାଏ, ପ୍ରତିକ୍ରିୟା ଆସିଲା ମନୋଭାବ ସବୁବେଳେ ଆସିବ, ସେ ମୋତେ ଏଇଟା କହିଲା ଟିଟ୍ ଫର୍ ଟେଟ୍ ନାହିଁ। ସେଥିପାଇଁ ଆମକୁ ସ୍ତର ଦିଆଗଲା, ତୁମେ ଏତେ ସହିପାରୁନ, ପରିସ୍ଥିତିଠାରୁ ଦୂରେଇକି ରୁହ, ଆଉ ତୁମେ ସେ ଲେବୁଲର ନା। ହଁ, ବୃତ୍ରାସୁର ଯାହା ସହିଥିଲେ ଆମେ ସହିପାରିବା କେବେ ନା? ଜିଜସ ବଳି ମହାରାଜ ଯାହା ସହିଥିଲେ ଆମେ ସହିପାରିବା? ଆମେ ସେ ଲେବୁଲରୁ ନାହାନ୍ତି, ଉଦାହରଣ ଆମେ ଦେଇପାରିବା, କିନ୍ତୁ ସେ ସ୍ଥିତିରେ ଆମେ ନାହିଁ। ସାବଧାନ ରହିବା, ନିଜ ସେଥିପାଇଁ ନିଜ ସ୍ଥିତିରେ ରହିବାଟା ଭଲ, କାରଣ ନିଜ ସ୍ଥିତିରେ ଆମେ ଯଦି ନ ରହିପାରିବା ଅପରାଧରେ ହେଇଯିବ, ଅପରାଧରେ ହେଇଯିବ, ପୁଣି ମୂଳରୁ ଗଲା, ଦାସ ଆଇଲେ ମୂଳରୁ ଗା। ଆମକୁ ଶାସ୍ତ୍ର ଗାଇଡ କରୁଛନ୍ତି, ତୁମେ କେଉଁ ସ୍ଥିତିରେ ଅଛ ସେଇ ସ୍ଥିତିରେ ହିସାବରେ ରୁହ। ସେ କହିଦେଲେ ନା, ଆଉ ଅସତ୍ସଙ୍ଗ ତ୍ୟାଗ ଏଇ ବୈଷ୍ଣବ ଆଚାର, ଅସତ୍ସଙ୍ଗ କରୋନା। କିନ୍ତୁ ସେଣା କୁହାଯାଉଛି ସବୁ ଜୀବ ହେଉଛନ୍ତି ଆତ୍ମା, ସବୁ ଜୀବ ଅନ୍ତରେ ଭଗବାନ ଅଛନ୍ତି, ଭଗବାନଙ୍କୁ ସବୁଆଡ଼େ ଦେଖ, ତାର ଅସତ୍ସଙ୍ଗ ପୁଣି କାହିଁକି ଅଲଗା ରହିବୁ? ଭଗବାନ ତାଙ୍କ ହୃଦୟରେ ନାହାନ୍ତି କି? ଜଣେ ଯୁକ୍ତି କରିବ ନା, ଆମେ ସେ ଲେବୁଲରେ ନାହିଁ। ମହାପୁରୁ ଯାଇ ମାୟାବାଦୀ ମାନଙ୍କର ସଙ୍ଗ କରିଦିଆ ହେଲେ, କିନ୍ତୁ ମହାପୁରୁ କ'ଣ କହିଲେ? ମାୟାବାଦୀ କୃଷ୍ଣ ଅପରାଧୀ, ମାୟାବାଦୀ ସଙ୍ଗ କହିଲେ ହୟ ସର୍ବନାଶ। କିନ୍ତୁ ମହାପ୍ରଭୁ ତ ମାୟାବାଦୀକୁ ଉଦ୍ଧାର କଲେ, କାରଣ ମହାପ୍ରଭୁ ସେ ସଙ୍ଗ ଦ୍ୱାରା ପ୍ରଭାବିତ ହେବେନି, ସେ ସଙ୍ଗ ପ୍ରଦାନ କରିବେ, କିନ୍ତୁ ଆମର ମାୟାବାଦୀ ସଙ୍ଗ କଲେ ତାଙ୍କ ସଙ୍ଗ ଆମେ ଆଣିବା। ଶାସ୍ତ୍ରର ମର୍ମାର୍ଥ ହଉଛି ଏଇଆ, ସେଥିପାଇଁ ଆମେ ଯେଉଁ ସ୍ଥିତିରେ ଅଛେ ସେଇ ସ୍ଥିତିରେ କାର୍ଯ୍ୟଟା କଲେ ସଫଳ ହଉ। ଆମ ସ୍ଥିତିରେ ହଉଛି ଆମ ଶାସ୍ତ୍ର, ସେଥିପାଇଁ ଆମକୁ ଏଇ ସ୍ଥିତିରେ ରଖୁଛୁ, ତୁମେ ଏଇ ନିୟମଟା ମାନିକି ଚାଲ। ଯେ କୃପାଳ ଗୁଣ, ତିତିକ୍ଷବ ଗୁଣ ଇଏ ନାହିଁ କହିଲେ, ପ୍ରାକୃତ ଗୁଣ ଆମର ଅଛି, ଦୟାଟା ଆମର ପ୍ରାକୃତ, ଆମକୁ ସମ୍ମାନ ମିଳିଲା ଆମେ ଦୟା କରିବା। ଭାରତ ମହାରାଜଙ୍କ ଯେଉଁ ମହାନ ଗୁଣ ଥିଲା ସେଇଟା ଗୋଟେ ବହୁତ ବଡ଼ ଗୁଣ, ମୁଁ ଏବେ ଚିନ୍ତନ କରୁକୁ ସେଇଟା ଆସିଲା ବସିକି, ସତକଥା କେତେ ବଡ଼ ଗୁଣ। କାରଣ ଭରତ ମହାରାଜ ମୃଗକୁ ମୃଗଣୀକୁ ଦୟା କରୁଛନ୍ତି, ମୃଗ ଶାବକୁ, ଏଇଟା କ'ଣ ତାଙ୍କୁ ପ୍ରଶଂସା କରିବାକୁ ଏଠି କହିଥିଲେ? କେହି ନଥିଲେ। ଏ ଜଗତରେ ଯିଏ ଯାହାକୁ ଦୟା କରୁଛି ସେ ବ୍ୟକ୍ତି ପାଖରୁ କିଛି ପ୍ରଶଂସା ପାଇବେ, ତାର ସ୍ୱାଭାବିକ ସମ୍ବନ୍ଧରେ ଇଏ ହେଉଛି ଗୋଟେ କୃଷ୍ଣଙ୍କର ଜୀବ, ଇଏ କେତେ ଦୁଃଖ ପାଉଛି। ଏ ଯେତେ ବଡ଼ ବଡ଼ ଲୋକ ଆଜିକା ତାଙ୍କ ନାଁରେ ସବୁ ନୋବେଲ ପୁରସ୍କାର ପାଇଛନ୍ତି, ଦୟା ଇଏ ସବୁ କୁଷ୍ଠ ରୋଗୀର ସେବା କରି, ଏଟା କରି ସେଟା କରି, ଯେତେ ସବୁ ବାହାରିଛି ତାହେଲେ ସେ ପାଇବାର ଆଶା ଅଛି। ଜୀବ କୃଷ୍ଣ ସମ୍ବନ୍ଧରେ କିଏ ଦୟା କରିପାରିବେନି, କୃଷ୍ଣ ସମ୍ବନ୍ଧରେ ଦୟା କେବଳ ସାଧୁମାନେ କରିପାରିବେ। ଆସି କୃଷ୍ଣ ସମ୍ବନ୍ଧରେ ସବୁଆଡ଼େ ଦେଖନ୍ତି ଏ ଜୀବଟା ଦୁଃଖୀ ବୋଲି। ଆମର ଦୟା କ'ଣ? ଲୌକିକ ଦୟା, ଗୁଣଯୁକ୍ତ ଦୟା, ଗୁଣଯୁକ୍ତ। ଏଇଟା ସେ ଲୋକଟା ଭଲ ଅଛି ତ ତାକୁ ଆମେ ଦୟା କରୁଛେ, ସେ ଲୋକ ଯେତେବେଳେ ଦୁଃଖ ବା ଆମକୁ ସମ୍ମାନ ନଦେଲା ଆମେ ତାକୁ ଛାଡ଼ିଦେବା। ତେଣୁ ଆମକୁ ସ୍ଥିତି ଦିଆଗଲା, ଆମେ ଏଇ ସ୍ଥିତିରେ ଏହା କରିବା ଦରକାର। ସେଥିପାଇଁ ଏଇ ଯୋଉ ସଙ୍ଗ ରହିଲା, ତିତିକ୍ଷେପ, ଏଇ ଯୋଉ ଗୁଣ କହିଲେ, ଚିକିତ୍ସକ ଯେଭଳି କୃପା କରୁଛନ୍ତି, ସାଧୁମାନଙ୍କର ସ୍ୱଭାବ ହେଲା କୃପାଳ। ଆଚ୍ଛା, ସାଧୁମାନଙ୍କର ସ୍ୱଭାବ ଯଦି କୃପାଳ ହେଲା, ତାର ଗୋଟେ ଅପୋଜିଟ୍ ଜିନିଷ ଆମେ ଦେଖିବା। ଭଗବାନ ଆମର ସବୁଠୁ, ଆମ ପଥରେ ସବୁଠୁ କ'ଣ ରହିଲା, ସବୁଠୁ ବଡ଼ ଭୟଙ୍କର ଜିନିଷ ରହିଲା, ବୈଷ୍ଣବ ଅପରାଧ। ବୈଷ୍ଣବ ଅପରାଧକୁ ଏତେ ଭୟଙ୍କର କାହିଁକି କୁହାଗଲା? ଅଲଗା ଜିନିଷକୁ ଏତେ, ଆଚ୍ଛା ଭଗବତ ଅପରାଧକୁ ଏତେ ବଡ଼ କରାହେଇଛି କି? ଭଗବାନଙ୍କର ଅପରାଧକୁ ଆମେ କ'ଣ ପଢୁଛେ, ହରି ହରି ସ୍ଥାନେ ଅପରାଧେ ତାରେ ହରିନାମ, ତୁମାର ସ୍ଥାନେ ଅପରାଧେ ନାହିଁ ପରିତ୍ରାଣ। ହରିଙ୍କ ସ୍ଥାନ ଅପରାଧ କରିଦେଲେ ସେଥିପାଇଁ ପୂଜାରୀ ମାନଙ୍କୁ କୁହାଯାଏ ତୁମେ ଅଧିକା ଦିମାଳା ଜପ କରିବ, ଅଧିକା ଜପ କଲେ ତାଙ୍କର ଯୋଉ ସେବା ଅପରାଧ ହେଉଛି ଖଣ୍ଡନ ହେଇଯିବ। କିନ୍ତୁ ବୈଷ୍ଣବ ଅପରାଧ କାହିଁ ଏତେ ବଡ଼ କରାହେଲା? ବୈଷ୍ଣବ ଅପରାଧକୁ ଏଥିପାଇଁ ବଡ଼ କରାହେଲା, ଜୀବର ଆଉ ରାସ୍ତା କୋଉଠି ନାହିଁ ନା, ତାକୁ ଯିଏ ଦୟା କରିବ କୃପା କରିବ ସେ କୁହ ଗୁରୁଦେବ ସେ କେତେ ସୁନ୍ଦର ଶବ୍ଦରେ ତାଙ୍କର ସବୁ ପରିଭାଷାରେ କୁହନ୍ତି, ଯେଉଁମାନେ ଆମର ମଙ୍ଗଳାକାଂକ୍ଷୀ, ଯେଉଁମାନେ ଆମକୁ କୃପା କରିବା ପାଇଁ ଆସିଛନ୍ତି, ଯେ କେବଳ ଆମର ମଙ୍ଗଳ ପାଇଁ ଆସିଛନ୍ତି, ଆମେ ତାଙ୍କୁ କ'ଣ କରୁଛେ, ଆମର ତାଙ୍କ ପ୍ରତି ବିଶ୍ୱାସ ଘାତକତା। ତାକୁ କୁହନ୍ତି ଯେ ତୁମକୁ ସାହାଯ୍ୟ କରୁ, ତାକୁ ତୁମେ ପଛରୁ ଛୁରା ମାରୁଛ, ଓଡ଼ିଆରେ ଯେମିତି କୁହନ୍ତି। ଜଣେ ସାଧୁଗୁରୁ ବୈଷ୍ଣବଙ୍କୁ ଭଗବାନଙ୍କର ଯେଉଁମାନେ କୃପାର ଶ୍ରୀ ମୂର୍ତ୍ତି, ତାଙ୍କୁ ଅବିଶ୍ୱାସ କରିବାଟା ହେଉଛି ସବୁଠୁ ବଡ଼ ଜୀବ ପାଇଁ ସବୁଠୁ ବଡ଼ କ୍ଷତିକାରକ ଜିନିଷ, ଆଉ କିଛି ନାହିଁ। ସେ ଆସୁଛନ୍ତି କେବଳ କୃପା କରିବା ପାଇଁ, ତାଙ୍କର କିଛି ସ୍ୱାର୍ଥ ଅଛି କି? ଆମର ଆମର ସାଧୁତାର ଟପ୍ମୋଷ୍ଟ ଫର୍ମ ଗୋଟେ ଜିନିଷ, ଆମେ ବଡ଼ ସାଧୁ କେଉଁଥିପାଇଁ ହେଇପାରିବା? ମୁଁ ମୋତେ ଲୋକ ବହୁତ ପସନ୍ଦ କରୁଛନ୍ତି, ମୁଁ ଲୋକମାନଙ୍କୁ ଭଲ ବୁଝେଇ ପାରୁଛି, ବା ଲୋକମାନେ ମୋ କତିକି ବହୁତ ଆସୁଛନ୍ତି, ଏତିକି ତା ଭିତରେ ମାନ ସମ୍ମାନ ଥିବ, ଏସବୁ ଏସବୁ ଯୁକ୍ତ ହେଇଥିବ, ୟା ଉର୍ଦ୍ଧ୍ୱରେ କିଛି ନାହିଁ। ଜଣେ ଅତି ଜ୍ଞାନୀ ଅତି ପଣ୍ଡିତର ସ୍ଥିତି ଏତିକି, କିନ୍ତୁ ଜୀବ ସମ୍ବନ୍ଧରେ ଯୋଉ କୃପାଟା ସେଟା ଅଲଗା। ଜୀବଟା କୃଷ୍ଣ ସମ୍ବନ୍ଧରେ, ସେ ହେଉଛି କୃଷ୍ଣଙ୍କର, ମୁଁ ତାକୁ ଦୟା କରିବି। ଭରତ ମହାରାଜ ଯୋଉ ଦୟା କରୁଥିଲେ, ଗୋଟେ ପଏଣ୍ଟ ମିସ୍ ହେଲା ବୋଲି ଆଜି ଭୁଲ ହେଇଗଲେ ନା, ପ୍ରପଦ ସେଟାକୁ ପୁରା ଧରିଦେଲେ, ସେ ଆଚାର୍ଯ୍ୟ ସେ ଗୋଟିଏ କଥା ଲେଖିଥିଲେ, ଚକ୍ରବର୍ତ୍ତୀ ଲେଖିଲେ ସୁନ୍ଦର କଥା, ଯେତେ ସଂସାର ଭଲ ଗୁଣ ଅଛି, କୌଣସି ଗୁଣ ଜୀବକୁ ରକ୍ଷା କରିପାରିବନି, ଦୟା ସବୁଠୁ ଭଲ ଗୁଣ, ଧର୍ମ ସତ୍ୟ କ୍ଷମା ସବୁ ଭଲ ଗୁଣ, କିନ୍ତୁ ଏସବୁ ଭକ୍ତିଯୁକ୍ତ ହେବା ଦରକାର। ଭକ୍ତିଯୁକ୍ତ ଦୟା, ଭକ୍ତିଯୁକ୍ତ କ୍ଷମା, ଭକ୍ତିଯୁକ୍ତ ଭକ୍ତି ଯଦି ନ ଲାଗିଲା ଦେଖ କ'ଣ ଫଳ ହେଲା, ଦୟା କରିକି। କିନ୍ତୁ କେତେ ବଡ଼ ଗୁଣ, ମହାନ ଗୁଣ ଭରତ ମହାରାଜ ପାଖରେ ଦେଖିବାକୁ ପାଇବା, ସିଏ ଯାହାକୁ ଭଲ ପାଉଥିଲେ ସିଏ କେବେ ତାଙ୍କୁ ପ୍ରଶଂସା କରିବନି। ଆଚ୍ଛା, ବଣରେ ଆଉ ମୁନି ଋଷିମାନେ ପ୍ରଶଂସା କରିବା ଆଶାରେ ସେ ଦୟା କରୁଥିଲେ କି? ତା ନୁହେଁ, ତାର କେତେ ବଡ଼ ହାୟର ଲେବୁଲର ଜିନିଷ, ଗୋଟେ ପ୍ରାକ୍ଟିକାଲ କହିବାକୁ ଗଲେ ଦୟାର ସିଏ ଷ୍ଟାଣ୍ଡାର୍ଡଟାକୁ ବୁଝିଥିଲେ, ଗୋଟେ ଜୀବଟା ହଇରାଣ ହେଉଛି। କିନ୍ତୁ ଗୋଟିଏ ପଏଣ୍ଟ ମିସ୍ ହେଇଗଲା, ପ୍ରଭୁ ସେଠି ଲେଖୁଛନ୍ତି ଯେ ଭରତ ମହାରାଜଙ୍କର ଗୋଟିଏ ଭୁଲ ରହିଗଲା, ସେ ଜାଣିପାରିଲେନି ଯେ ମୁଁ ଆକୁ ଦୟା କଲେ ବି ୟାର କୃଷ୍ଣ ଚେତନା କେବେ ହେଇପାରିବ ନାହିଁ, ମୃଗ ଶାବକର କେବେ ବି କୃଷ୍ଣ ଚେତନାକୁ ଆସିପାରିବନି, ଏତିକି ଭୁଲ ହେଇଗଲା। ସେଥିପାଇଁ ତାଙ୍କର ସମସ୍ତ ପ୍ରକାର ଉଦ୍ୟମ ବୃଥା ହେଲା, ବରଂ ତା ଦ୍ୱାରା ପ୍ରଭାବିତ ହେଇଗଲେ, ପ୍ରଭାବିତ ହେଇଗଲେ ନା। ଆମର ଯୋଉ ମଠ ମନ୍ଦିର ଆଙ୍କୁ ମ୍ୟାନେଜ କରିବା, ଭଲ ମନ୍ଦ କରିବା, ଏଇଟା ଆମର ଲକ୍ଷ୍ୟ ନୁହେଁ। ପରେ ଜୀବ ସାଙ୍ଗରେ ଏତେ ଘନିଷ୍ଠ ହବା, ସମ୍ପର୍କ ରଖିବା, ବହୁତ ଲୋକ ଭକ୍ତମାନଙ୍କୁ ଏତେ ୟାର ଏଇଟା ଲକ୍ଷ୍ୟଟା ଆମର, ଆମର ଲକ୍ଷ୍ୟ ହେଉଛି କ'ଣ? ଭଗବାନ ସହିତ ସମ୍ବନ୍ଧ। ଆମର ଲକ୍ଷ୍ୟ ହେଉଛି ଏମାନଙ୍କୁ ଭକ୍ତି ଦ୍ୱାରା, ଏମାନଙ୍କୁ ଭକ୍ତି ଯୋଗରେ ଲଗେଇ ଭଗବାନଙ୍କ ସେବାରେ ଏମାନେ କେମିତି ଟିକେ ଲାଗିବେ, ଏଥିରେ ତାଙ୍କର କଲ୍ୟାଣ ହବ ଆଉ ଭଗବାନ ଖୁସି ହେବେ। କିନ୍ତୁ ଆମର ଯୋଉ କୁହନ୍ତି ନା ଓଡ଼ିଆରେ, ଗୋଟେ ଖାଲି ସମ୍ବନ୍ଧ ରଖିବା, ଏଇଟା ଆମର ଲକ୍ଷ୍ୟ ନୁହେଁ। କ୍ଲବରେ ରହିଛନ୍ତି, କ୍ଲବର କ'ଣ ମେମ୍ବର ଗୁଡ଼ା ଅଛନ୍ତି, ଯିବେ ହସିବ ଖୁସିବେ, ଆମର ସେ ଭକ୍ତିଟା ସେମିତି ନୁହେଁ ଯେ ଆମର ବହୁତ କିଛି ଗୋଟେ ଗ୍ରୁପ୍ସ ରହିଲେ ତୁମର ସେ ଶିଷ୍ୟ ହେଇପାରନ୍ତି, ତୁମର ଗୁରୁ ଭାଇ ହେଇପାରନ୍ତି, କିମ୍ବା ତୁମ ମନ୍ଦିର ଭକ୍ତ ହେଇପାରନ୍ତି। ଉଦ୍ଦେଶ୍ୟଟା ନୁହେଁ ଯେ ଆମେ ସେମାନଙ୍କ ପ୍ରତି ଆଟାଚମେଣ୍ଟ ବଢ଼େଇବା ଯଦି ସେମାନଙ୍କର ଭଗବତ ସମ୍ବନ୍ଧ ନାହିଁ। ଆମର ଭଗବତ ସମ୍ବନ୍ଧ ମୁଖ୍ୟ, ଗୁରୁକୃଷ୍ଣ ସମ୍ବନ୍ଧଟା ମୁଖ୍ୟ, ନହେଲେ ତ କିଛି ଆବଶ୍ୟକ ନାହିଁ। ସେଟା ଭକ୍ତି ଶ୍ରେଷ୍ଠ ଠାକୁର ପ୍ରଭୁଜୀ ମହାରାଜ କହୁଥିଲେ, ଆମକୁ ସମୟ ନାହିଁ, ଶୁଦ୍ଧ ଭକ୍ତଙ୍କୁ ସମୟ ନାହିଁ। କାହାର କନ୍ୟା ବିବାହ ପାରୁନି, ତାକୁ ଦୟାକରି ବିବାହ କରାଇଦେବା। କିଏ ଅନାଥ ଅଛି, ତାଙ୍କ ଡାଇଲଗ୍ ଏଭଳି, କିଏ ଅନାଥ ଅଛି ତାକୁ ସାହାଯ୍ୟ କରିବା, କିଏ ଭୋକିଲା ଅଛି ତାକୁ ଅର୍ଣ୍ଣଦାନ କରିବା। ଶୁଦ୍ଧ ଭକ୍ତଙ୍କର ସମୟ ନାହିଁ, କାରଣ ତାଙ୍କ କୃଷ୍ଣ ସମ୍ବନ୍ଧ ସବୁବେଳେ ଦେଖୁଛନ୍ତି ନା। ଏସବୁ ହି ଯାହା କୁହନ୍ତି କ'ଣ, ଏଟା ମାନବ ସେବା ଯେଉଁ ହ୍ୟୁମାନିଟାରୀ ୱାର୍କସ, ଏଇଟା କରିବା ପାଇଁ ତାଙ୍କୁ ସମୟ ନାହିଁ। ସେ ସବୁବେଳେ ବ୍ୟସ୍ତ, କିଭଳି ଜୀବଟାକୁ କୃଷ୍ଣ ସମ୍ବନ୍ଧରେ ସମ୍ବନ୍ଧିତ କରିବା, ଆଉ କିଛି ନାହିଁ ତାଙ୍କର କାମ, ଆଉ କିଛି କାମ ନାହିଁ। ଜୀବର ଯେତେ ପ୍ରକାର ଦୁଃଖର କାରଣ ଗୋଟିଏ, ଆଉ କିଛି ନାହିଁ। ଏବେ ଦୁଃଖ ଭୋଗୁଛେ, ପୁଣି ଏବେ ଦୁଃଖ ଭୋଗିବା, ଯଦି ଆମ ଚେତନାରେ କୃଷ୍ଣ ନ ରହିବେ, କେବଳ କୃଷ୍ଣ ଆଉ କିଛି ନାହିଁ, ସବୁ ଦୁଃଖର କାରଣ ହେଇଯିବ। ଅନ୍ୟକୁ ଦୋଷ ଦେବା ବା ଅନ୍ୟର କିଛି କର୍ମକୁ ଦୋଷ ଦେବା, ଆରେ କର୍ମ ଭାଇ କ'ଣ କର, ଆମେ କହୁଛୁ କର୍ମ ଗାଳି ଦେଉଛୁ, ମୋ କର୍ମଫଳ ସେଇଆ ଥିଲା। ଆଚ୍ଛା, କର୍ମଫଳ ସହିତ କ'ଣ ସମ୍ପର୍କ ଅଛି? ପୁଣି ତ ଏଇ ଜନ୍ମରେ ପୁଣି କର୍ମ କଲେଣି, ପୁଣି କର୍ମଫଳ ଭୋଗିବେ କି ନାହିଁ? ଦୋଷ କିଛି ନୁହେଁ, ଦୋଷ ହେଉଛି କେବଳ ଗୋଟିଏ, ଏଇ କୃଷ୍ଣ ଚେତନାଟାକୁ କେମିତି ବଢ଼େଇବା, କୃଷ୍ଣଙ୍କୁ ହୃଦୟରେ ରଖିବା। ସ୍ୱର୍ଗତି ଯାହା ହବା କଥା ହବ, ତାକୁ କିଛି ଚିନ୍ତା କରିବା ଦରକାର ନାହିଁ, ସେଟା ତ ହବ ଯେ ବଢ଼େ, ସେଟା କର୍ମଫଳ ହିସାବରେ ହେଲା, କିନ୍ତୁ ଚେତନା ସ୍ତରରେ ଆମର କୃଷ୍ଣ ରହିବାର ଅଛି। ଏଇଟା ହେଉଛି କୃଷ୍ଣ ଚେତନା, ସମସ୍ତ ସାଜନ ଭଜନ ସେବା ପ୍ରଚାର ଏସବୁ କିଛି ନୁହେଁ ଯେ ହରିକଥା କହିବା, ଏଇଟା ଗୋଟେ ଉପଦେଶ ନୁହେଁ, ଆମର ଅନ୍ତଃକରଣ ବୃତ୍ତିକୁ ଉନ୍ମେଷ କରିବା। ଆମେ ଯଦି ହରିକଥା କହିକି ଆମକୁ ସବୁ କିଛି ମିଳିଲା, ସମ୍ମାନ ମିଳିଲା, ଧନ ମିଳିଲା, ବହୁତ ଲୋକ ବହୁତ ବଡ଼ କଥା କହିଲେ, କିନ୍ତୁ କୃଷ୍ଣଙ୍କ ଚରଣ ମତି ନ ରହିଲା, ଏସବୁ ବୃଥା ହେଇଛି, ସବୁ ଅନର୍ଥର କାରଣ ହବ। କେବଳ ହରିକଥା ନୁହେଁ, ଏଇ କୀର୍ତ୍ତନ କର, ହରିକଥା କର, ସେବା କର, ସବୁର ଉଦ୍ଦେଶ୍ୟଟା କ'ଣ? ମତି ଭଗବାନଙ୍କ ପାଖରୁ, ଗୁରୁକୃଷ୍ଣଙ୍କ ପାଖରୁ, ଏଇଟା ଲକ୍ଷ୍ୟ। କାରଣ ସେ ବହୁତ ଆମର ଦୋଷକୁ ମାର୍ଜନ କରି ଆମକୁ କ'ଣ କରିଛନ୍ତି, ପାଖରେ ରଖିଛନ୍ତି, ସ୍ଥାନ ଦେଇଛନ୍ତି, କିନ୍ତୁ ସେ କେବେ ଛାଡ଼ିବେନି। ଯେ ଏଇ ଯେଉଁ ଅପରାଧ କଥା ମୁଁ କହୁଥିଲି ନା, କାହିଁକି ତ ଅପରାଧ, ବୈଷ୍ଣବ ଅପରାଧକୁ ଧରାଯାଉଛି ଆମ ପଥରେ, ସେ ଆମର କଲ୍ୟାଣ କରିବା ପାଇଁ ଆସିଛନ୍ତି। ତାଙ୍କ ପ୍ରତି କୌଣସି ପ୍ରକାର ରାଜାଙ୍କ ଅପମାନ, ଦୂତଙ୍କ ଅପମାନ ଯୁଦ୍ଧରେ କେତେବେଳେ ହୁଏ? ହଁ, ରାଜାରାଜାମାନଙ୍କ ଯେତେବେଳେ ଇଏ ହଉଥିଲା, କ'ଣ ଏଇ ଦେଖୁନା, ଏଇ ଯେଉଁ କ'ଣ ଭାରତ ପାକିସ୍ତାନ ଭିତରେ ଗୋଟେ କ'ଣ ହେଇଗଲା, ସେ ଯେଉଁ କିଏ ଗୋଟେ ଫ୍ଲାଇଟ୍ରେ ଓହ୍ଲେଇ ପଡ଼ିଲାନି ନା କ'ଣ, ତା ନା ସେ କ'ଣ ଗୋଟେ ତାକୁ ମାରିଥିଲା, ସିଏ କ'ଣ ଗଲା ତାକୁ ସେପଟେ ପାକିସ୍ତାନର ଓହ୍ଲେଇ ପଡ଼ିଲା, ମୁଁ ସେ ସେନା ପାଇଲଟ୍ଟା କ'ଣ ଅଭିନନ୍ଦନ ନା କ'ଣ ତା ନା, ହଁ ମୁଁ ମନେ ରଖିଥିବ ନା, ହଁ କେଉଁଟା କ'ଣ ନଥିଲା, ସେ ଓହ୍ଲେଇ ପଡ଼ିଲା, ଯୁଦ୍ଧ ହେଇଯିବ ସାଙ୍ଗେ ସାଙ୍ଗେ, ଫେରାଓ ତାକୁ, ଭାରତ ସାଙ୍ଗ ସାଙ୍ଗ ଆଣିଦେଲା, ଫେରିବ କି ନାହିଁ, କାରଣ ସେ ଦେଶର ଦୂତ, ଦୂତକୁ ତୁମେ ଅପମାନ କରିପାରିବନି, ଦୂତକୁ ଅପମାନ କରିବା ଅର୍ଥ ରାଜାକୁ, ରାଜାକୁ ତୁମେ ଅପମାନ କରିପାର, କି ଦୂତକୁ ଅପମାନ କରିପାରିବନି। ସେଥିପାଇଁ ଆମର ସବୁ ଯେତେ ଏଇ ଲଗଡ଼ା ସବୁ ସେୟା ନା, ମୁଁ ଏତେ ଗୋଟେ ଜାଣିନଥିଲି ଆଗରୁ, ଏବେ ଟିକେ ପେପର ଦେଖି ସବୁ ଜ୍ଞାନ, ଆରେ ଏତେ କଥା ଦୁନିଆ ରହୁଛି, ଏଇଟା ସବୁ ତ ଭାଗବତ ଧର୍ମ ସାର ମିଶିଛି। ଏ ଯେଉଁ ଆମ୍ବାସୀ ଗୁଡ଼ା ଅଛନ୍ତି ଭାରତର, ଭାରତ ଦୂତ ଅଛି କେଉଁଠି, ଆମେରିକାରେ, ଆମେରିକାନ୍ ଦୂତ ଭାରତରେ ଅଛନ୍ତି, ଦେଖିବା ତୁମେ ଆମେରିକାନ୍ ଦୂତ ସାଙ୍ଗ ଲାଗିଲ, ଆମେରିକା ଛାଡ଼ିବ ତୁମକୁ, ଆଉ ଭାରତୀୟ ଦୂତାବାସରେ ସେ କିଛି କରନ୍ତୁ, ଆମେରିକା ଭାରତ ସାଙ୍ଗେ ସାଙ୍ଗେ ଆମେରିକା କମ୍ପ୍ଲେନ୍ ଦେବ। ଭଗବାନଙ୍କର ବୈଷ୍ଣବ୍ରତକୁ ଏଇଥିପାଇଁ ଧରାଯାଉଛି ଏତେ ବଡ, ସେମାନେ ଭଗବାନଙ୍କର ଦୂତ ଆମ୍ବାସଡର, ସ୍ପିରିଚୁଆଲ ଆମ୍ବାସଡର ସେମାନେ ଆସିଛନ୍ତି, ତାଙ୍କ ସାଙ୍ଗରେ ତୁମେ ଲାଗିବ, ଦୂତ ସାଙ୍ଗେ ଲାଗିଲା ମାନେ ରାଜା ଛାଡ଼ିବ ତୁମକୁ, କୃଷ୍ଣ ଛାଡ଼ିବେନି। ଆଉ ସେଇଥିପାଇଁ କୁହାଗଲା ହରିସ୍ଥାନ ଅପରାଧେ ତାର, ଏଇଥିପାଇଁ କୁହାଗଲା ନା, ସେ ଦୂତ ନା ଆଉ। ଆଉ ତୁମେ କୋଉଠୁ, ଏ ତୁମର ଏଇ ଯୋଉ କଣ ଘର ରହିଛି କଣ, ଏ ଯୋଉ ଆମର ଇଲେକ୍ଟ୍ରି, ମୋ ଇଲେକ୍ଟ୍ରି ଗୁଡା ନାହିଁ କି, ଇଲେକ୍ଟ୍ରି ଯୋଉ ଆସିଛି ସେଟା କେତେ ବାବୁଲି ଆସୁଛି, 440 ଭୋଲ୍ଟ ଡାଉନ ପର ଫୋଟେ ଲାଗୁଛି, ତା ଦେହରେ ପୁଣି ଗୋଟେ ଲାଗିଛି ନା ଏଟା, ଆଉ କୋଉଟା ନାମ, ଏଠି ଲାଗୁଛି ଟ୍ରିପ ସୁଇଚ୍ ଲାଗୁଛି, ନହେଲେ ଆଗରୁ କ'ଣ ଥିଲା ସେ ଯୋଉ କଟ୍ଆଉଟ, କଟ୍ଆଉଟ ଲାଗିଛି ନା, ଆଉ ତୁମେ ଟିକେ ଅଧିକା ଭୋଲ୍ଟେଜ୍ ୟୁଜ୍ କଲା ମାନେ ସେ କଟିଯିବ, କଟଟା ସେଥିପାଇଁ ରଖାହଉଛି ନା। ତୁମେ କଟ୍ଆଉଟ୍ରେ ହାତ, ଏଠି ଟିକେ ହାତ ମାରିଦେଲେ ଏ କରେଣ୍ଟରେ କ'ଣ ହବ, କଟ୍ଆଉଟ୍ କଟିଯିବ କି ଉଡ଼ିଯିବ, ତୁମେ ଯାଇକି ହାତ ମାରିବ କେଉଁ ଟ୍ରାନ୍ସଫର୍ମର୍ରେ, ହଁ
ଗଲା ଆଉ ସେ ଟ୍ରାନ୍ସପୋର୍ଟ ଘେରି ରଖ, ଏକାଥର ତ ହାତ ମାରୁ ମାରୁ ଜଳିବ ଆଉ କ'ଣ, କି ଆମ ସାଙ୍ଗେ ଲାଗିବ, ତୁମେ ସାଧାରଣ ଭକ୍ତ ସାଙ୍ଗେ ଲାଗିବ, ଟ୍ରାନ୍ସପୋର୍ଟ ହାତ ମାରିଲା ମାନେ ଗଲା ଗଲେ ଜଳି ଚଳିଲା ଆଉ, ସେଠି ଫୋର୍ ଫୁଟ୍ଟା ନା ଟ୍ରାନ୍ସପୋର୍ଟଟା କନ୍ଭର୍ଟ କରୁଛି ନା ସେ ଡାଇରେକ୍ଟ ଲାଇନ୍କୁ, ନେଇ ଡାଇରେକ୍ଟ ଲାଇନ୍ ସେ ଭଗବାନଙ୍କର ଦୂତମାନେ ସେ। ଆଉ ପ୍ରଭୁ ହେ କୃଷ୍ଣ କରୁଣା ସିନ୍ଧୁ ଆମେ କହୁଛେ, କୃଷ୍ଣ କେତେ ଜୀବର ଅପରାଧ କ୍ଷମା କରୁଛନ୍ତି କହିହବନି। ହଁ କ'ଣ ଆମେ ସେ ଅର୍ଚ୍ଚନ ବେଳେ ମୋତେ ବୋଲିଲି ଅର୍ଚ୍ଚନା କରୁନି କ'ଣ, ନା ନା ମନ୍ତ୍ର କ'ଣ ଅପରାଧ ସେ ପ୍ରଭୁ, ସେ କ'ଣ ଅପରାଧର ଯେଉଁ ସ୍ତୁତି, ମୁଁ କେତେ ଅପରାଧ କରିଛି, ହଁ ନ ଅପରାଧିଶ୍ଚ କଶ୍ଚନ ପରିହାର ବିଲଜ୍ଜା କିମ୍ ବ୍ରୁବେ ପୁରୁଷୋତ୍ତମ। ଅର୍ଚ୍ଚନ କରିସାରି ଏଇଟା ପୂଜାରୀ ଗାଇବ, ହଁ ଆରମ୍ଭଟା ଗୋଟେ କ'ଣ ଆରମ୍ଭଟା, ହଁ ମୋତେ କହିବା ପାଇଁ ଲଜ୍ଜା ଲାଗୁଛି ପ୍ରଭୁ ମୁଁ ଆପଣଙ୍କ ଆଗରେ, ହେ ପୁରୁଷୋତ୍ତମ ମୁଁ ଏତେ ଅପରାଧ କରିଛି। ଭଗବାନ ଏତିକି ଯଦି ନ କହିବ ହବନି, ବିଜ୍ଞପ୍ତିର ଲାଷ୍ଟ ଆଉ, ତୁମେ ବିଜ୍ଞପ୍ତିରେ ନ ଜଣେଇଲ, ପୂଜା କରି ସବୁ କରି ବିଜ୍ଞପ୍ତି ନ ଜଣେଇଲ ତାଙ୍କୁ, ସେ ଆଉ ଖୁସି ହେବେନି। ଆମର କେତେ ସୁନ୍ଦର ଗୌଡ଼ିଆ ପଦ୍ଧତି, ମାନେ ପୁରା ଗୋଟେ ଗୋଟେ ଜୀବନ୍ତ ପରମ୍ପରା ହିଁ, ଆମେ ସିନା ସେଭଳି ସ୍ଥିତିରେ ନାହିଁ ବୋଲି ବୁଝିପାରୁନେ, କିନ୍ତୁ ଏତେ ସୁନ୍ଦର ମାନେ ଭାବ ଆମ ଆଚାର୍ଯ୍ୟମାନଙ୍କର ସିଦ୍ଧାନ୍ତ, କେହି କୌଣ ସମ୍ପ୍ରଦାୟ ଆମ ସାଙ୍ଗରେ ଟକ୍କର ଲଗାଇ ପାରିବେନି। ଯଦି କେହି ଯିବେ କେବଳ ଭଗବାନଙ୍କ ପାଖକୁ, ରାଧାକୃଷ୍ଣଙ୍କର ପ୍ରେମ, ମହାପ୍ରଭୁଙ୍କର ବୋନାଫାଇଟ୍ ସମ୍ପ୍ରଦାୟ, ଗୁରୁଦେବ କୁହନ୍ତି ଆଉ ଏ ଯେଉଁ ମାଧୁର୍ଯ୍ୟ ପ୍ରେମଟା ପାଇବା ପରେ ତ ମହାପ୍ରଭୁଙ୍କ ସମ୍ପ୍ରଦାୟରେ ଆସିବାକୁ ପଡ଼ିବ। ଏଥିରେ ଭାବଟାକୁ ପୁରା ସୁନ୍ଦର ଭାବରେ ରଖାଏ ସଜେଇକି, ସେ ପୂଜାରୀ ଗଲେ ବି ତାର ସେ ଭାବ, ସେ ଭଗବାନ ପାଖରେ ରହୁଛି, କିନ୍ତୁ କ'ଣ କହିବ, ପରିହାର ବି ଲଜ୍ଜା କିଂ ପୂର୍ବେ ପୁରୁଷୋତ୍ତମ, ହେ ପୁରୁଷୋତ୍ତମ ମୋତେ ଲଜ୍ଜା ଲାଗୁଛି କହିବା ପାଇଁ, ମୁଁ ଏତେ ପାପ କରିଛି, ପାପ ହୋମ ପାପ କର୍ମାଣା ପାପାତ୍ମା ପାପ ସମ୍ଭବ, ମୋ ଜନ୍ମ ପାପରୁ, କ'ଣ ଜନ୍ମ ପାପରୁ, ମୋ ପିତାମାତା କାମ ଭୋଗ କରି ମୋତେ ଜନ୍ମ ଦେଇଛନ୍ତି, ମୋ ଜନ୍ମ ମୋର ପାପରୁ, ମୋ ପାପ ଆତ୍ମା ଗୋଟେ ଭଗବାନଙ୍କୁ, ଆରେ ଭଗବାନଙ୍କ ପାଖରେ ଏଇଟା କହିବାକୁ ପଡିବ ଅର୍ଚ୍ଚନ କରିସାରେ, ପାପରୁ ମୋର ଜନ୍ମ, ପାପ କର୍ମଣା ମୁଁ ପାପ କରୁଛି, ଏତେ ଆକ୍ତି ନ କଲେ ଭଗବାନ ଖୁସି ହେବେନି। ଏମିତି ମାନେ ନାହିଁ ଯେ ଭଗବାନଙ୍କୁ ସ୍ତୁତି କରାଯାଉଛି, କିନ୍ତୁ ଆମର ପ୍ରଭୁଙ୍କୁ ଏମିତି କହିବାକୁ ପଡିବ, ଆମ ଭାବ ହେଉଛି ଏହା, ଗୌଡ଼ିର ଭାବ ହେଉଛି ଏହା, ଆମକୁ ବହୁତ କ୍ଷମା କରୁଛନ୍ତି ଭଗବାନ, ଗୁରୁ ବୈଷ୍ଣବ ଆମକୁ ବହୁତ କ୍ଷମା କରୁଛନ୍ତି। କ୍ଷମା କଲା ପରେ ଯାହାକୁ ତୁମେ କ୍ଷମା କଲ, ସେ କ'ଣ କରିବ, ଶିକ୍ଷା କରିବ, ମୁଁ ଆଉ ଏଇଟା ଭୁଲ କରିବିନି। କ୍ଷମାର ଅର୍ଥ ଫାଇଦା ନେବା ନୁହେଁ, ତୁମେ ଜଣେ କ୍ଷମା କରିଦେଲା ତାର ଅର୍ଥ ନୁହେଁ ଯେ ତୁମେ ତାର ଫାଇଦା ନେବ, ସେଇଟା ଆଉ ଅପରାଧ ହେଇଯିବ। ଗୁରୁ ବୈଷ୍ଣବ ଆମକୁ ବହୁତ କ୍ଷମା କରିଛନ୍ତି, ଆମ ପରମ୍ପରାଟା ବହୁତ ସୁନ୍ଦର ପରମ୍ପରା, କେତେ ସୁନ୍ଦର ଶିକ୍ଷା ଚକ୍ରବା, ସେଥିପାଇଁ ଲେଖିଲେ ଆଉ, ଚିକିତ୍ସିତ ରୋଗୀବମ୍ ତ୍ୱୟା ଅହମ୍ ଅନୁଗୃହୀତ ଅତଏବ ସମ୍ପ୍ରତି ଧ୍ୱସ୍ତସ୍ତମ୍ଭ ରୋଗମ୍, ମୋତେ ମୋ କଥାଟା ଆପଣ ସହିପାରିଲେ ବୋଲି ହିଁ ଆପଣ ମୋତେ କୃପା କଲେ, କ'ଣ କୃପା ନା ମୋ ଧ୍ୱସ୍ତସ୍ତମ୍ଭ ରୋଗମ୍, ମୋର ଗର୍ବଟା ରୋଗଟା ଦୂର ହେଇଗଲା, ମୋର ବହୁତ ବଡ଼ ରୋଗ ହେଇଯାଇଥିଲା। ଆଉ ଭଗବାନଙ୍କର ଏଇଟା ଦୟା, ବିଭିନ୍ନ ଦ୍ୱାରା ଗୁରୁ ବୈଷ୍ଣବ ଯଦି ତୁମକୁ ଅନୁଗୃହୀତ କରିବେ ସେ କେବେ ବି ତୁମକୁ ଛାଡ଼ିବେନି, ଏଇଟା ମନେ ରଖ। ଆମେ ଛାଡ଼ିଦେବା, ଛୁଆଟା ମା ହାତ ଛାଡ଼ିବ କେତେ ସମୟ ଲାଗିବ, ଛୁଆଟା ତା ସବୁ ଟିକେ ଖେଳନା ପାଇଗଲେ ରହିଯିବ, ଗୋଟେ ଭଲ ଜିନିଷ ଦେଖିଲେ ଛାଡ଼ିଦେବ, କିନ୍ତୁ ମା ଛାଡ଼ିବେନି କେବେ, ମାର ସବୁବେଳେ ଦୃଷ୍ଟିପଥର ରହିଥିବ। କେବଳ ଗୁରୁ ବୈଷ୍ଣବଙ୍କର ଦୃଷ୍ଟିପଥର କିଏ ମାନେ ନୁହନ୍ତି, ଦୁର୍ବଳତା ଯାହାର ଅଛି ସେଥିପାଇଁ ଅସୁବିଧା ଭଗବାନଙ୍କ ପାଖରେ ନାହିଁ, ଗୁରୁ ବୈଷ୍ଣବ ଦୁର୍ବଳତାକୁ ଏତେ ଦେଖନ୍ତିନି, କାପଟିଟାକୁ ବେଶୀ ଦେଖନ୍ତି। ଦୁର୍ବଳତା ତ ସବୁ ଜୀବର ଅଛି, ଶରୀର ମିଳିଛି ମାନେ ତାର ତ ଦୁର୍ବଳତା କିଛି ଗୋଟେ ଥିବ, ଖାଇବାର ହଉ ଶୋଇବାର ହଉ କ'ଣ ଗୋଟେ ଦୁର୍ବଳତା ତାର ରହିଥିବ। ଦୁର୍ବଳତା ଭକ୍ତି ପଥରେ ଏତେ ବାଧକ ନୁହେଁ, କପଟତା ଯେତେ ବଡ଼ ବାଧକ, ସେ ହାତ ଧରିବେ କାହା ଲୋକର, ଆମେ ଗୋଟେ ଭଲ ଲୋକକୁ ଗୋଟେ କପଟ ଲୋକକୁ ବ୍ୟବହାର କରୁଛେ, ହାତ ତାକୁ ଦେଖିବାକୁ ଇଚ୍ଛା ହବନି ଆଉ, ବିରକ୍ତି ଲାଗିବ କପଟ ଲୋକଟା ଦେଖିଲା, ଭଗବାନ କେମିତି ଆମ ହାତ ଧରିବେ, ସେ ନେଇ ଆମେ ଏକୁଟିଆ ହେଇଯାଉଛେ। ଭକ୍ତି ପଥ କେବେ ଏକାକୀ ପଥ ନୁହେଁ, ଏତେ ବଡ଼ ସୁନ୍ଦର ରାଜ ପରମ୍ପରା, ଏଠି କ'ଣ ଅଭାବ କାହିଁକି ଆମକୁ ଲାଗୁଛି, ଦୁଃଖ କାହିଁକି ଲାଗୁଛି, ଯାହା କହୁଛନ୍ତି ଆମ କ'ଣ କହୁଛନ୍ତି, ନିଜ ଗୋଡ଼କୁ ନିଜ କୁଡ଼ରେ ମାରିଛି, କପଟତା ଆମେ କରିବା ଆମେ ଆଉ ଭଗବାନ ଭଗବାନଙ୍କୁ ଡାକିପାରିବା ନାହିଁ, କାରଣ କପଟ ଯେତେବେଳେ ଜପ କରିବ ତାର ସେଇ କପଟ ଚିନ୍ତାଟା ଆସିବ, ସେ ସରଳ ନୁହେଁ ନା, ସେଥିପାଇଁ ତାର ହୃଦୟ ଭିତରେ କେବେ ରସ ଉତ୍ପତ୍ତି ହବନି, ସାଧନ ଭୋଜନ କଲେ ବି ରସ ଉତ୍ପତ୍ତି ହୁଏ ନା, ଏଇଥିପାଇଁ ସେଥିପାଇଁ ସେ ଲେଖିଲେ, କପଟ ହଇଲେ ଦୂର ପ୍ରବେଶ ପ୍ରେମର ପୁର, ଜୀବର ହୃଦୟ ଧନ୍ୟ କରେ। ଜୀବ ଯଦି ତାର ଅଧିକାରୀ ନୁହେଁ ତାହେଲେ ମହାପ୍ରଭୁ ଆସି ପ୍ରେମଟା କାହିଁକି ଦେଇଗଲେ, ମହାପ୍ରଭୁ କାହିଁ କୃଷ୍ଣ କାହିଁକି ଆସିକି ବୃନ୍ଦାବନରେ, ସେ କ'ଣ ଜାଣିନାହାନ୍ତି କଳିଯୁଗର ଲୋକଟା ଏହା ହେବେ ବୋଲି, ଜାଣିନାହାନ୍ତି କି ତାଙ୍କ ବୃନ୍ଦାବନ ଆସିକି ଲୀଳା କାହିଁ କଲେ, କାହିଁ ରାସଲୀଳା ଆଦି କରିକି ଏତେ ବଡ଼ ଲୀଳା କରିକି କଲେ, ଯିବାର କେବଳ ଗୋଟିଏ ଯୋଗ୍ୟତା ରହିବା ଦରକାର, ସେ ନିଷ୍କପଟ ଆଉ ସରଳ ହବା ଦରକାର। ଏତିକି ଏଇଟା ହେଉଛି ବହୁତ ବଡ଼ ଫାଉଣ୍ଡେସନ। ଦୋଷ କାହାର ନାହିଁ, ଅନ୍ୟକୁ କେବେ ବି ଦୋଷ ଦେବା ଉଚିତ ନାହିଁ। ଆପଣ କର୍ମ ଦୋଷେ ଆପଣ ଡୁବିଲେ, ମୋର କର୍ମ ସେୟା ଅଛି, ମୁଁ ସେଟା ଭୋଗୁଛି। ଏଇଟା ସବୁବେଳେ ଭଗବାନଙ୍କର ମୁଣ୍ଡ ଲଗେଇ ଜଣାଇବା ଦରକାର, ମୋର ଭଜନ ଏଇଥିପାଇଁ ହଉନି, କିନ୍ତୁ ମୋତେ ନିଷ୍କପଟ କରାନ୍ତୁ, ମୋତେ ସରଳ କରାନ୍ତୁ। ଅଲଗା କିଛି ନୁହେଁ, ଆମର ଟିକେ ସ୍ୱର ଖରାପ ହେଲେ ମନ ଦୁଃଖ ହେଇଯାଉଛି କି ଅସମ୍ମାନ କଲ, ଆରେ ଏଇଟା ଏଇଟା ଗୋଟେ କମନ୍ ଜିନିଷ। ଯେଉଁ ଦିନରେ ସ୍ୱର ଅସୁସ୍ଥ ହବ ନା ହବନି, ହବ ସ୍ୱର ଅସୁସ୍ଥ ହବ, ମାନସିକ ଅସୁସ୍ଥତା ଏଇଟା ନ ଆସୁ। ଶରୀର ଅବସାଦ ହେଇଯିବ, ମାନସିକ ଅବସାଦ ନ ହଉ। ମନଟା ସବୁବେଳେ ଗୋଟେ ପ୍ରଫୁଲ୍ଲ ରହୁ, ମନର ସବୁବେଳେ ସ୍ପିରିଟ ଯାହା କୁହନ୍ତି କ'ଣ କୁହାଯାଏ, ସବୁବେଳେ ଗୋଟେ ଉତ୍ସାହପୂର୍ଣ୍ଣ ଭଗବତ ସେବାର ଆଶାଭାବ ସବୁବେଳେ ରହୁ। ଦେହର ଗତି ଦେହ କାହିଁ କନୁଛ, ଦେହ ଏଇଭଳିଆ ହବ କିଛି, କେତେ ବଡ଼ ଅପୋଜିସନ ଆସିବ ଦେହ ପାଇଁ, ଦେହଟା ତ ଗତିଟା ଏଇଆ ଆଉ, କିନ୍ତୁ ବଡ଼ ହେଲା ମନ। ଆଉ ସେ ମନଟା ସବୁବେଳେ ବହୁତ ଯାହା କୁହନ୍ତି ଅତି ଯୁକ୍ତ ହେଇକି ରୁହେ, ପୁଷ୍ଟ ହେଇକି ରୁହେ ସରଳତାରେ। ସରଳତାରେ ଆଶାଟା ବହୁତ ସଞ୍ଚାର ହୁଏ, ନିଷ୍କପଟ ଦ୍ୱାରା ଆଶା ସଞ୍ଚାର ବେଶୀ ହୁଏ, ମୁଁ ଭଗବାନ ନିଶ୍ଚିତ ମୋତେ ଗ୍ରହଣ କରିବେ। ସରଳ ଲୋକ ନା, କପଟ ଲୋକ ଯାଏ ଦେଖ ତୁମର ଟିକେ ଡୁପ୍ଲିସିଏସ୍, ତୁମେ ବିଶ୍ୱାସ କାହାକୁ କରିବନି। ଥରେ ଗୋଟେ ଲୋକର ଟଙ୍କା ନେଇଗଲା, ଭାବିଲେ ଦୋକାନ ଯାଇଥିଲ, ସେ ଗୋଟେ ଦୋକାନ ଯାଇଛ, ସେ 2 ଟଙ୍କା 100 ଗ୍ରାମ ଦଉଦୁ କ'ଣ ମା ମାନେ, ତୁମର ମନ ଅଛି କି ନାହିଁ ମୁଁ ସବୁ ଜାଣିନି, ମୋର ସବୁ ମନର ଅଛି, ମନ ପଡ଼ୁଛି ପ୍ରବଚନ ଦେଲା ବେଳେ। ଆଗରୁ ସବୁ କାଚରେ ମପା ଯାଏ, କାଚ ଯେଉଁ ତେଲ ଆସେନି, ହଁ କାଚ ସିସି, ସେ ସବୁ ପଳା ଥିଲା, ଏବେ ବି ଥିବ ବୋଧେ ମୁଁ ଜାଣିନି, 50, 100, 200 ଏମିତି ପଳା ଥିଲା। ସେ ଛୋଟ ଛୁଆ କାଚ ସିସି ନେଇଗଲେ ଦୋକାନକୁ, ସେ ଯେତେବେଳେ ଦୋକାନୀ ଦବ ତେଲ କ'ଣ କରିବ, ସେ ଢପ କି ଡୁବେଇ ଦବ, ମୋର ମନ ଲାଗୁଛି ମା କହିକି ପଢ଼ୁଥୁ, ଏ କହିବୁ ତାକୁ ଧୀରେ କିଣି ବୁଡ଼େଇକି, କାରଣ ସେ ଛୋଟ ଛୁଆଟା ନା, ଧରିକି ବୁଡ଼େଇ ଦେଇକି ଢାଳିଦବ, ଗୋଟେ ଜିନିଷକୁ ଧରିକି ଉଠେଇ ଦେଇକି ଢାଳିଦବ ମାନେ କ'ଣ ଫୁଲେଇକି ଆସିବେ କି, ଫୁଲେଇକି ଆସିବେନି, କିନ୍ତୁ ମା ଧରିଦବ, ମା କ'ଣ କାଚୁ କନେଇକି, ଆରେ ଏତିକି ତେଲ ହବା କଥା ମୁଁ ଆଣେ 100 ଗ୍ରାମ ଏତିକି କାହିଁ ହେଲାନି, ତତେ ଠକେଇଛି। ଆଚ୍ଛା ସେ ଦୋକାନକୁ ଆଉ ତ ଛୁଆକୁ ଯିବ ପଠେଇବ, ତମକୁ ଯିଏ ଠକା ଦେଲା ଯୋଉ ଦୋକାନ ତମେ ଯିବ, ସେ ଯେତେ ସୁନା ଦେଲେ ବି ଯିବନି, ଠକିଗଲା ବା ଗଲା ସରିଗଲା, ତୁ ଜାଣିଦେଲେ ଏ ଲୋକଟା ଠକଉଛି, ଗୋଟେ ଆସିଗଲା ଘୃଣା ହବ ଆଉ, ମଣିଷ ପାଇଁ ସ୍ୱଭାବ। ଆଉ ଆମେ ଭଗବାନଙ୍କୁ ଯଦି କାପଟ କପଟ କରିବା, ଆଉ ଯେତେ ପ୍ରକାର ଜିନିଷ ଗଲା ରସ କୋଉଠୁ ଆସିବ, ଏଇଟା ଠକଟା ରେ, ଏଇଟା ହଉଛି ନା ଗୋଟେ କମନ ଜିନିଷ ଆମେ ଦେଖିବା ନା। ବଡ଼ ବଡ଼ କଥା ଆଉ କ'ଣ କହିବା, ବହୁତ ଫିଲୋସଫି ବହୁତ ବଡ଼ ଅଛି, ଛୋଟ ଛୋଟ କଥାରେ ଆମେ ଅଟକିକି ରହିଛି, ବେଶୀ ବଡ଼ କଥା ତ ବହୁତ ବଡ଼ କଥା, ତାଙ୍କ କୃଷ୍ଣଙ୍କ କଥା କ'ଣ କହିବ, ବଡ଼ କଥା ତ ବହୁତ ଅଛି, ଏଲା ସେ ଲେଳା ବହୁତ ବଡ଼ ବଡ଼ କଥା ରହିଛି, କିନ୍ତୁ ଛୋଟ କଥାରେ ଆମେ ଅଟକି ରହିଯାଉଛି। ଆମ ସ୍ୱଭାବଟା ଯେମିତି ଆମକୁ ଯେଉଁ ଜିନିଷଟା ପସନ୍ଦ ଲାଗୁନି ଭଗବାନ କିନ୍ତୁ ପସନ୍ଦ ଲାଗୁଥିବ, ଆମକୁ ଯେଉଁ ଜିନିଷ ଭଲ ଲାଗୁନି ଭଗବାନ କିନ୍ତୁ ଭଲ ଲାଗୁଥିବ, ଏଇଟାକୁ ଆମେ ଚିନ୍ତା କରିବାକୁ ପଡ଼ିବ। ତେଣୁ ଇନ୍ଦ୍ର, ଦେବରାଜ ଇନ୍ଦ୍ର କହୁଛନ୍ତି, ଯତ ହତ ଉଦ୍ୟମା ବ୍ରଜ ନିକ୍ଷେପାଦୟ ଯଶ୍ୟ ସ, ଭଗବାନ କହିଲେ ମୁଁ ତୋର କ'ଣ ଗର୍ବ ପର୍ବତ ନଷ୍ଟ ହେଇଛି, କ'ଣ ତୋର ଗର୍ବ ନଷ୍ଟ ହେଇଛି, ମୁଁ ବଜ୍ର ନିକ୍ଷେପ କରିଥିଲି ଏଇଟା ମୋର ନଷ୍ଟ ହେଇଗଲା, ଆଜି ଜାଣିପାରୁଛନ୍ତି ବଜ୍ର ନିକ୍ଷେପ କରିବା କ'ଣ। ସାଧୁମାନଙ୍କ ପାଖରେ ଗୋଟେ ବଡ଼ ଜିନିଷ ଥାଏ, ସେଇଟା ୟୁଜ୍ କରିଦେଲା ପରେ ତାଙ୍କର ଶକ୍ତି ପଳାଏ, ବାକ୍ ବଜ୍ର, ତପସ୍ୱୀମାନେ ଯେଉଁ ବାକ୍ ବଜ୍ର, ଆଉ ଦେବତାମାନେ ଏମାନେ କ'ଣ, ଏମାନଙ୍କ ହାତରେ ଅସ୍ତ୍ର ବଜ୍ର ଅଛି, ସାଧୁମାନଙ୍କର ବାକ୍ ବଜ୍ର, ଅଭିଶାପ ଦେଇଦେବେ ନା, ଅଭିଶାପ ଦେବା ଦ୍ୱାରା କ'ଣ ହୁଏ, ସାଧୁମାନେ ଅଭିଶାପ କାହିଁକି ଦିଅନ୍ତିନି, ଅଭିଶାପ ଦ୍ୱାରା ତାଙ୍କର ଶକ୍ତିଟା କ୍ଷୟ, ଅଭିଶାପ ଆଶୀର୍ବାଦ ଦେବାର ଶକ୍ତି କେବଳ ଭଗବାନ କରୁଛି। ଯିଏ ବି ପ୍ରଣାମ କରେ କ'ଣ କୁହାଯାଏ, ଭଗବାନ ତୋର ମଙ୍ଗଳ କରୁ, ନା ପ୍ରସ୍ୟୁଜରଟା ଏତେ ନା, ଆଉ ଆମକୁ ହଁ ତୋର ଆଶୀର୍ବାଦ ଦେଲେ, ଯେମିତି ମାୟାବତୀ ନନା କ'ଣ କରିବେ, ତା ଗୋଡ଼କୁ ଧରିଦେଲେ ନନା ତାର ମୁଣ୍ଡରେ ହାତ ପକେଇଦେବ, ଆୟୁଷ୍ମାନ ଭାବ ତ ଧନ ସ୍ତ୍ରୀ ପୁତ୍ର କନ୍ୟା ତାର ଭଲ ରୁହନ୍ତୁ ନା କ'ଣ ଭାବିଲେ, ଯଶସ୍ୱୀ ଭାବ ଭାବିଲେ ପାଇଛନ୍ତି ଆଉ କ'ଣ, ଆଉ ସେ ଦେଖିନ ନନା ତାର ମୁଣ୍ଡର ସେ ଖାଲି ଦେଇଦେବ, ଏମିତି ଟଙ୍କା ଦରକାର ନା, ଟଙ୍କା ଦେଲେ ଆଶୀର୍ବାଦ, ନନ ନାହିଁ କିଛି ଗାଳି ଖାଇବ ଆଉ, ଏଇଟା ନା ଆଉ ନଡ଼ା ହବନି, ଆମର ପ୍ରସିଦ୍ଧ ସ୍ଥାନ, ଆମର ଆଶୀର୍ବାଦ ଅଭିଶାପ କିଏ ଦେଇପାରିବେ, ଆମର ଆମ ଭାବ ହେଲା ଏଇଟା, ଭଗବାନ ପ୍ରଭୁ ତୁମ ମଙ୍ଗଳ କର, ଏ କୃଷ୍ଣ ମସ୍ତି ଅସ୍ତୁ, ଏଇଟା କୁହା ହବ ନା ଆମର, ଆଉ ଅଭିଶାପ ଆଶୀର୍ବାଦ ଦେବାର ଶକ୍ତି ତାଙ୍କ ଉପରେ ବଜ୍ର ନିକ୍ଷେପ କରିଛନ୍ତି, ସେ କହୁଛନ୍ତି ଏଇଟା ମୋର ବହୁତ ବଡ଼ ଗର୍ବ ଥିଲା, ମୋତେ ବାକ୍ ବଜ୍ର ଛାଡ଼ିଲି, ପୁଣି ବଜ୍ର ବି ଛାଡ଼ିଲି, ଯାହା ତ ଆପଣ ଗାଳି ଦେଲି ଦେଲି, ଆପଣ କ୍ଷମା କଲେ, ବଜ୍ର ବି ମୁଁ ଛାଡ଼ିଛି, ଆଉ ସେଇ ଗର୍ବଟାକୁ ଆପଣ ଆଜି ମୋର ବିନାଶ କଲେ। ଅତ ନିୟସ୍ତ ତୋଦୀୟ ଈଶ୍ୱରସ୍ୟ ହିତକାରିତ୍ୱାଦ ଗୁରୁ ପ୍ରେମାସ୍ପଦ ତ୍ୱାଦ ଆତ୍ମନ, ଏଠି ତିନି ଶବ୍ଦ ଲାଗିଲେ ତାକୁ ଅର୍ଥ କରୁଛନ୍ତି। ଈଶ୍ୱର ଗୁରୁମାତ୍ମନ ତ୍ୱାମହଂ ଶରଣଂ ଗତ, ମୋ ଗର୍ଭସ୍ତମ୍ଭକୁ ଆପଣ ନଷ୍ଟ କରିଦେଇ, ମୋର ଗର୍ବକୁ ନଷ୍ଟ କରିଦେଇଛନ୍ତି, ମୁଁ ଶରଣ ଯାଉଛି କାହାର, ଏଠି କହିଲେ ଈଶ୍ୱର ଗୁରୁ ଆତ୍ମନ। ଏ ଶବ୍ଦକୁ ଚକ୍ରବାଦ କ'ଣ ଲେଖିଲେ, ଅତ ନିୟନ୍ତତ୍ୱାତ୍ ଈଶ୍ୱର, ଆପଣ ସବୁ କଣ୍ଟ୍ରୋଲ କରନ୍ତୁ ବୋଲି ଆପଣ ଈଶ୍ୱର, ମୁଁ ଆପଣଙ୍କ ଶରଣ କଲି। ଆମେ ବି ତାଙ୍କ ଆମେ ସାଧୁ ହେଲେ ବି ସବୁବେଳେ ମନେ ରଖିବାକୁ ପଡ଼ିବ, ଆମେ ଭଗବାନ କଣ୍ଟ୍ରୋଲରେ ଅଛି, ଗୋଟେ କ୍ଷଣ ଲାଗିବନି ଆମକୁ, କୁଆଡ଼େ ଘୁରେଇ ଦେବେ, କୁଆଡ଼େ ଘୁରେଇ ଦେବେ ଚକ୍ର, ଆଉ ଚକ୍ରଟା ଭାଡ଼ା କରିକି ଆମକୁ ରଖିଛନ୍ତି ବୋଲି ଚକ୍ର ଆମେ ଟିକେ ବସିକି ରହିଛେ, ଆଜି ଟିକେ କହିଲେ ମାୟା ଧଡ଼ି ପକେଇ ଫଟକିଡ଼ି, ଭଗବାନଙ୍କର କରୁଣା ନା। ଆଉ ନିୟନ୍ତ୍ର ସବୁବେଳେ ଆମେ ଜାଣିବାକୁ ପଡ଼ିବ, ଆମେ କେବେ ସ୍ୱାଧୀନ ନୁହନ୍ତି, ଆମର ନିୟନ୍ତ୍ର କାହାର ନିୟନ୍ତ୍ରଣରେ ରହିଛେ, ଭଗବାନଙ୍କର ନିୟନ୍ତ୍ରଣରେ, ଏଠି ସେଥିପାଇଁ ସେ ଈଶ୍ୱର। ହିତକାରିତ୍ୱାତ୍ ଗୁରୁ, ମୁଁ ଆପଣଙ୍କ ଶରଣ ଯାଉଛି, ଆପଣ ଗୁରୁ କାହିଁକି ନା ଆପଣ ହିତକାରୀ, ଆଉ ପ୍ରେମାସ୍ପଦତ୍ୱାତ୍ ଆତ୍ମାନ, ଆପଣ ପ୍ରେମାସ୍ପଦ, ଭଲ ଆଉ କାହାକୁ ଜଗତରେ ତୁମେ ପାଇବ, ଯେତେ ଜଗତରେ ଭଲ ପାଅ କେହି ତୁମର ନିଜର ନୁହନ୍ତି, ଏଠି କାହାର ସଂସାରରେ ହେଇଥିବ ଅନୁଭବ ନା ବାବୁଲେ ତୁମର ହେଲାଣି, ହଁ ତୋର କି ନିଜର ଅଛନ୍ତି, କେହି ନାହିଁ ବାପା, ଆପଣଙ୍କର ତ କେତେ କେତେ ବୟସ ହେଲା, 56 ବୟସ ସଂସାର କରିକି ତୁମେ ଜାଣିପାରୁନ, ଏବେ ବି ଟିକେ ମୁଣ୍ଡ ହଲୁଛୁ ମାନେ ଅଛି ବୋଧେ କେହି ନିଜର ବୋଲି ଗୋଟେ ଭାବୁଛୁ, କିଛି ନାହିଁ, କେହି ନାହାନ୍ତି, ଆମେ ସଂସାର କରୁନୁ ଆମେ କହିଦେଉଛୁ କେହି ତୁମର ନା ନିଜର ନାହାନ୍ତି, କେହି ପ୍ରେମାସ୍ପଦ ନୁହନ୍ତି, କେହି ପ୍ରେମାସ୍ପଦ ନୁହନ୍ତି, କେବଳ ଗୁରୁ ଗୁରୁଦେବ କୁହନ୍ତୁ ତୁମର ଗୁରୁ କୃଷ୍ଣ ଆଉ କେହି ନାହାନ୍ତି, କାହାକୁ ତୁମେ ନିର୍ମଳ ପ୍ରେମ, ତୁମେ ଯେତେ ନିର୍ମଳ ପ୍ରେମ ଦିଅ କେହି ତୁମର ନୁହନ୍ତି, ଦେଖୁଣ ତ ଚେଷ୍ଟା କରି, ତାର ତ କାମନା ଅନନ୍ତ ନା, ତୁମେ ତାକୁ ଭଲ ପାଇଲେ କ'ଣ ହବ, ତା କାମନାଟା ପୂରଣ, କାମନାଟାକୁ ପୂରଣ କରିପାରିବି କି, କେବେ କରିବେ, କେବେ ପୂରଣ କରିପାରିବେ, ନିଜର କେହି ନୁହନ୍ତି, ପ୍ରେମାସ୍ପଦ କେବଳ ହେଉଛନ୍ତି କୃଷ୍ଣ, ପ୍ରେମର ଆସ୍ପଦ ସିଏ ଭଲ ପାଇବାର ଅଛି, କୃଷ୍ଣଙ୍କୁ ଭଲ ପାଇବା ଦରକାର, କେବଳ ସେବ୍ୟ ସେବକ ସମ୍ପର୍କରେ ଆମେ ଭକ୍ତଙ୍କୁ କେବଳ ଘୃଣା କରିବାନି, କାରଣ ସେ ଭଗବାନଙ୍କର ସେବା କରୁଛନ୍ତି, ପ୍ରେମାସ୍ପଦ ବୈଷ୍ଣବମାନେ ବି ପ୍ରେମାସ୍ପଦ ହୁଅନ୍ତି, ଗୁରୁ ବୈଷ୍ଣବମାନେ। ହେଲେ କୁନ୍ତିଦେବଙ୍କର ଯେଉଁ ଲାଷ୍ଟ ସ୍ତୁତିରେ ଶିଶୁ ସେଇଟା କ'ଣ କହିଲେ, ଚକ୍ର ତା ଅର୍ଥଟାକୁ ସାଙ୍ଗେ ସାଙ୍ଗେ ଧରିଲେ, ଅଡ଼ୁଆ ହେଇଯିବ ନା, କ'ଣ କହିଲେ, ତୈମ ଅନନ୍ୟ ବିଷୟ, ତା ପୂର୍ବ ଉପର ପଦଟା କ'ଣ, ସ୍ନେହ ପାଶମ ଏବଂ ଛିନ୍ଦି ଦୃଢ଼ ପାଣ୍ଡୁଷ ବୃଷ୍ଣିଷୁ, ମୋର ବୃଷ୍ଣି ବଂଶର ସମ୍ବନ୍ଧ କାଟିଦିଅ, ଆଉ ପାଣ୍ଡୁ ମୋର ଏ ପୁତ୍ରମାନଙ୍କ ଦ୍ୱାରା ସମ୍ବନ୍ଧ କାଟିଦିଅ, କିଏ ମାଗୁଛନ୍ତି, କୁନ୍ତି କହୁଛନ୍ତି, କାଟିଦିଅନ୍ତି ସମ୍ବନ୍ଧ, ବସୁଦେବଙ୍କର ସହିତ ସମ୍ବନ୍ଧ କାଟିଦେବା ପାଇଁ ଚାହୁଁଛନ୍ତି, ଯାହାଙ୍କର ପୁଅ ହେଉଛନ୍ତି, ଦେଖନ୍ତୁ ପୁଅକୁ ମାଗୁଛନ୍ତି ବାପାଠୁ ସମ୍ବନ୍ଧ କାଟନ୍ତୁ, କୃଷ୍ଣ କହୁଛନ୍ତି ନା ବୃଷ୍ଣି ବଂଶଜ, କାରଣ ଚିନ୍ତା କରୁଛନ୍ତି କୃଷ୍ଣ, କୁନ୍ତି ଚିନ୍ତା କରୁଛନ୍ତି, ଗମନେ ପାଣ୍ଡବାନମ ଅକୁଶଲମ, ଯଦି ପଳେଇଯିବେ ତାହେଲେ ପାଣ୍ଡବମାନଙ୍କୁ, ପାଣ୍ଡବମାନଙ୍କର ଲାଭ କ'ଣ, କୃଷ୍ଣ ପଳେଇଗଲା ପରେ ପାଣ୍ଡବମାନଙ୍କୁ କିଏ ଆକ୍ରମଣ କରିପାରେ, ସେ ଚିନ୍ତାଟା ମୋର ଆସୁଛି, ଆଉ ଯଦି ନଯିବେ ହେଣେ ଭାଇ ତାଙ୍କର, ଭାଇ ଭାଉଚ ବସୁଦେବ ଦେବ କି ସେମାନେ ଦୁଃଖୀ ହେଉଛନ୍ତି, ରାଣୀ ଏତେ ରାଣୀ ଅଛନ୍ତି, ବୋହୂମାନେ ସବୁ ଦୁଃଖୀ ହେଉଛନ୍ତି, ମୋର କ'ଣ ଏଇ ଦୁଃଖ ସହିତ, ଏମାନଙ୍କ ଦୁଃଖ ସହିତ ସେମାନଙ୍କ ଦୁଃଖ ସହିତ ମୋର କ'ଣ ସମ୍ପର୍କ ରହିଛି, କୃଷ୍ଣ ପଳେଇଗଲା ପରେ ପାଣ୍ଡବମାନେ ଦୁଃଖୀ ହେଇଯିବେ, ଆଉ କୃଷ୍ଣ ନଗଲେ ବୃଷ୍ଣିବଂଶ ଦୁଃଖୀ ହେଇଯିବେ, ମୋର ଏଥିରେ କ'ଣ ସମ୍ପର୍କ ରହିଛି, ମୁଁ କାହିଁକି ଭାବନାଟା ଭାବୁଛି, ସେଥିପାଇଁ ସେ କହୁଛନ୍ତି ଦୃଢ଼ ପାଶ ଇମମ୍ ଛିନ୍ଦି, ଏ ଯୋଉ ପାଶ ବୋଲି ଶବ୍ଦ ଲେଖିଲେ, ସ୍ନେହଟା ଗୋଟେ ପାଶ, ଅଜରମ ପାଶମ, ପାଶଟା ନା କାଟିଦେବୁ କି ତୁମେ, ସ୍ନେହଟା ଗୋଟେ ଆତ୍ମାର ଧର୍ମଟା ତୁମେ କାଟିପାରିବନି, କାହାକୁ ଗୋଟେ ଭଲ ପାଇବ, ତ ବିଷ୍ଣୁ ଚକ୍ର ଟୀକା ଉଠେଇଲେ, ଆରେ ଏଇଟା ଗୋଟେ ଓଲଟା ସିଦ୍ଧାନ୍ତ ହେଇଯିବ ନା, ପାଣ୍ଡବମାନଙ୍କଠୁ ସମ୍ପର୍କ କେମିତି କାଟିବେ, ବସୁଦେବ ଦେବ ସମ୍ପର୍କ କେମିତି କାଟିବେ, ଚକ୍ର ଟୀକାର ସମାଧାନ ଦେଲେ, କହିଲେ ନା ନା ମୋର ଭକ୍ତ ସମ୍ପର୍କ ରହୁ, ଦେହ ସମ୍ପର୍କ ନ ରହୁ, ମୋର ତ ମୁଁ ବର୍ତ୍ତମାନ ଚିନ୍ତା କରିଦେଉଛି ମୋ ପୁଅ ମା କିଏ ଆକ୍ରମଣ, କରିବ, କିନ୍ତୁ ଆପଣ ଯେ ରକ୍ଷକ, ମୋର ମୋର ପାଣ୍ଡବମାନଙ୍କ ସହିତ ଭକ୍ତ ସମ୍ପର୍କଟା ରହୁ, ଦେହ ସମ୍ପର୍କ ନ ରହୁ, ମୁଁ ତାଙ୍କର ମା, ସେ ହେଉଛି ମୋର ପୁଅ, ମୁଁ ସୁଖ ଦୁଃଖ ଯେଉଁ ଚିନ୍ତା କରୁଛି ଏଇଟା ମୋର ନ ରହୁ। ଏ ପରମହଂସ ସଂହିତା ନା, ଭକ୍ତ ସମ୍ବନ୍ଧ ମୋର ରହୁ। ପ୍ରେମାସ୍ପଦ କିଏ ନୁହନ୍ତି, ଏ କଥା ପଡ଼ିଥିଲା, ପ୍ରେମର ଆସ୍ପଦ କିଏ ନୁହନ୍ତି, କୃଷ୍ଣ ହେଉଛନ୍ତି ପ୍ରେମାସ୍ପଦ, ଭଲ ପାଇବାର ଜୀବନ ଅଛି, କିନ୍ତୁ ଏମିତି ନୁହେଁ ଯେ ଆମେ ଗୋଟେ ସେଣ୍ଟିମେଣ୍ଟ ହେଇକି କାହାକୁ ସମସ୍ତଙ୍କୁ ଘୃଣା, ନା ନା ନା, ଯେଉଁ ଜୀବ ଯେଉଁ ସ୍ଥିତିରେ ଅଛନ୍ତି ତାଙ୍କୁ ସେଇଭଳି ସମ୍ମାନ ଦିଆଯିବ, କିନ୍ତୁ ମନେ ରଖିବାକୁ ପଡ଼ିବ ଭଲ ପାଇବାଟା କେବଳ ଜଗତରେ, ଯଦି କିଛି ତୁମର ଭଲ ପାଇବାର ଅଛି, ଭଲ କରିବାର ଅଛି, ଭଲ ଶବ୍ଦଟା କେବଳ କୃଷ୍ଣ ପାଖରେ ଲଗାଅ, ଆଉ ଏଠି ଜଗତରେ ଖାଲି ଚଲିଯା। ତୁ ଯାହାକୁ ଯେତେ ଭଲ ବ୍ୟବହାର କର, ଯେତେ ପ୍ରକାର ତୁମେ ସାହାଯ୍ୟ କର, ମୁଁ ତ ବହୁତ ବଡ଼ ସାଧୁ ନୁହେଁ, କିନ୍ତୁ ମୋ ଜୀବନରେ ମୁଁ ଯେତିକି ଛୋଟିଆ ଏଇ ସାଧୁ ହେବା ଦିନରୁ ମୋର ଯାହା ଏକ୍ସପିରିଏନ୍ସ, ଆଉ ପାଠ ପଢିବା ଦିନରୁ ମୁଁ ଯେତେ ଯେତେ ଲୋକକୁ ଯେତେ ପ୍ରକାର ସାହାଯ୍ୟ କର, ଯେତେ ତୁମେ ଅନ୍ତର ଖୋଲା କରି ଯେତେ କାମ କର, କି ତୁମ ନିଜର ତୁମେ କେବେ କେବେ ବି ସେମାନେ ପ୍ରେମାସ୍ପଦ ହେବେନି, ହେବେନି। ଏଇଟା ଭଲ ଜଗତର ବହୁତ ବଡ଼ ଶିକ୍ଷା, କାରଣ ଆଉ ଜଗତ ପ୍ରତି ତୁମର ବି ଏଥିରେ ଆମର ଯେଉଁ ଗୋଟେ ରହୁଥିଲା ଯେ ସାହାଯ୍ୟ କଲେ ଲୋକ ଆମକୁ ଭଲ ପାଇବେ ବା ଗୋଟେ ଏଇଟା ମୋର ଧର୍ମ, ଏସବୁ ଭ୍ରାନ୍ତ ଧାରଣା ଆମର ଦୂରୀଭୂତ ହବ, କାରଣ ଏଇଟା ଭଗବାନ ପାଇଁ ଏକ୍ସପିରିଏନ୍ସ ଦେଉଛନ୍ତି, ତୁମର କେହି ନୁହଁ, ତୁମେ ହେଉଛୁ ଗୁରୁଆ କୃଷ୍ଣଙ୍କର। ସେଥିପାଇଁ ଆମେ ଦେଖିଛୁ ଗୁରୁଦେବ କଥା, ଆମେ ହେଲେ ବୁଝିପାରୁନୁ, କେହି ଆସିଲେ ଗୁରୁଦେବ ପାଖକୁ ଏସବୁ ମହାରାଜ ଥାନ୍ତି, ସେ ଆସିବେ ତାଙ୍କର ଗୁରୁଦେବଙ୍କର ଯେଉଁ ପୂର୍ବ ସନ୍ତାନ ମାନେ ସବୁ ଆସିବେ ଦେଖା କରିବା ପାଇଁ ଆସିବେ, ଆମେ କ'ଣ ଏଇ ଘର ଲୋକ ଆସୁଛନ୍ତି ତାଙ୍କ ପ୍ରସାଦ ଟିକେ ଦିଅରେ, ନା କ'ଣ ବାପା ଆସିଲେ ତାଙ୍କୁ ଟିକେ ପ୍ରସାଦ ଦିଅ, ତାଙ୍କୁ କେଉଁଠୁ ରହିବେ କ'ଣ କରିବେ, ଆସିଲେ ଆସ ଗୁରୁଦେବଙ୍କୁ ଆସିକି କହିବେ ଆଜ୍ଞା ସେ ଆସୁଛନ୍ତି ଦେଖା କରିବେ, ଘଟାକ କ'ଣ ଭୋଜନ ଚାଲିଛି, ଗୁରୁଦେବ ପଚାରି ଭୋଜନ ଚାଲିଛି, ଭୋଜନ କର ଭୋଜନ କର, ଏମିତି କହିଥିଲ, ଦ୍ୱିତୀୟ କଥା ନାହିଁ, ସେକେଣ୍ଡ ଟକ୍ ନାହିଁ, କିଛି ସମ୍ବନ୍ଧ ଆଉ କାହା ସାଙ୍ଗରେ ରହିବନି, ପ୍ରେମାସ୍ପଦ କେବଳ କୃଷ୍ଣ, କେବଳ କୃଷ୍ଣ ହିଁ ପ୍ରେମ ରହିବ, ଆଉ କେହି ନିଜର ରହିବେ, କେବଳ ଭଗବାନ, ସବୁବେଳେ ଗୋପାଳ କୃଷ୍ଣ ବଳରାମ ସବୁବେଳେ। ଆମେ କଣ ହେଇଥିଲୁ ସବୁ ବୁଝିପାରୁଥିଲୁ, କିଛି ବୁଝିପାରୁନଥିଲୁ, ନା କୋଉ ଶିଷ୍ୟ ଗୋଟେ ମାନେ ଆମର କ'ଣ କୁହନ୍ତି ଆମର କ'ଣ କରିବା ଗୋଟେ ଆଦର କରିବା ଏଇସବୁ ଜିନିଷ କରିବା ନାହିଁ, ଘୃଣା ବି ନାହିଁ, ଶିଷ୍ୟ ହିସାବରେ ଶିଶୁ ତୁମ ସ୍ଥିତିରେ ରୁହ, ସେ ତାଙ୍କର ତାଙ୍କର ପ୍ରେମାସ୍ପଦ ହେଲେ କୃଷ୍ଣ, କେମିତି ଯେମିତି ଆମର ଯେମିତି କ'ଣ ଆମେ ଗୋଟେ ଭଲ ପାଉନାହାନ୍ତି, ଆମକୁ ଗୋଟେ ଇଏ କରୁଦେ, ତ ଆମେ ଆମେ କେବେ ବି ଯିବ ନା, ସେମିତି କିଏ କ'ଣ ଗୋଟେ କହିଥିଲା ବା ଗୁରୁଦେବ ଆମକୁ ଟିକେ କ'ଣ କହିଲେ, ଗୁରୁଦେବ ଟିକେ ଆମକୁ ଭଲ ପାଉନାହାନ୍ତି, ଗୋଟିଏ ମିଶାମିଶି କରୁନାହାନ୍ତି, ଗୁରୁଦେବ କହିଲେ ଗୁରୁ କ'ଣ ତୁମର ସାଙ୍ଗ କିରେ, ନା ଅଲଗା ଗୁରୁଦେବ ମାନେ ସବୁ ସେମାନଙ୍କୁ ଭଲ ପାଉଛନ୍ତି, ତାଙ୍କର କଥାବାର୍ତ୍ତା କରୁଛନ୍ତି, ବୁଲୁଛନ୍ତି, କୁଆଡ଼େ ଯାଉଛନ୍ତି, ଭଲ ମନ୍ଦ କରୁଛନ୍ତି, ଆଉ ଗୁରୁଦେବ ଖାଲି ଶାସନ କରୁଛନ୍ତି, ଗୁରୁଦେବ କହିଲେ ଗୁରୁ କ'ଣ ତୁମ ସାଙ୍ଗ କିରେ, ତୁମ ସାଙ୍ଗ ହସ ଖୁସି ହେବେ, କାହିଁ ପ୍ରେମାସ୍ପଦ କେହି ନୁହନ୍ତି ନା, ଆଉ ସାଧୁଗୁରୁ କ'ଣ ଶିକ୍ଷା ଦେବେ, ତୁମେ ବି କୃଷ୍ଣଙ୍କୁ ଭଲ ପାଅ, ସାଧୁଗୁରୁ ଘୃଣା କରୁନାହାନ୍ତି, କିନ୍ତୁ ତୁମେ ବି ଭଗବାନଙ୍କୁ ଭଲ ପାଅ, ଆମେ ସମସ୍ତେ ଆସିଛେ ଏଠିକି, ଏଠି ଗୋଟେ ପରସ୍ପରକୁ ଭଲ ପାଇକି ଆନନ୍ଦରେ ଖାଇପିଇକି ଜୀବନ କଟିବା ପାଇଁ ନୁହେଁ, ଆମେ ସମସ୍ତେ ଆସିଛେ ଜଣ କେନ୍ଦ୍ରବିନ୍ଦୁ ହେଲେ କୃଷ୍ଣ, ଗୋପୀମାନଙ୍କର ଯଦି ନିଜ ନିଜର ସୁଖ ଥାଆନ୍ତା, କୃଷ୍ଣ ପଳେଇଗଲା ପରେ ବି ସେମାନେ କିଛି ଉପାୟ ବାଛି ଦେଇଥାନ୍ତେ, ମୁଁ ବସି ତ ଚିନ୍ତା କରେ, ସେ ତାଙ୍କ ଭିତରେ ଡିସଏଗ୍ରିମେଣ୍ଟ ନିଶ୍ଚିତ ହେଇଥାନ୍ତା, କିଏ କାହାକୁ କହିଥାନ୍ତା ନା ରାଧାଙ୍କ ପାଇଁ, ଲଳିତା କହିଥାନ୍ତା ରାଧାଙ୍କ ପାଇଁ କୃଷ୍ଣ ଛାଡ଼ିକି ପଳେଇଗଲେ, କହିଥାନ୍ତେ ନା କାରଣ ରାଧାଣୀ କହିଥାନ୍ତି ଚନ୍ଦ୍ରାବଳୀ ପାଇଁ ଛାଡ଼ିକି ଗଲେ କୃଷ୍ଣ, ଗୋପୀମାନଙ୍କ ଭିତରେ ଏକତା ରହିଥାନ୍ତା କେବେ ହେଲେ, ତାଙ୍କ ଭିତରେ କେମିତି ଏକ ରହିଲେ ସେଟା ଚିନ୍ତା କର, ତା ପ୍ରେମାସ୍ପଦ ଥିଲେ କୃଷ୍ଣ, ସେଠି ଆଉ ଡିସଏଗ୍ରିମେଣ୍ଟ କାହିଁକି ଆସିବ, କେବଳ ସେମାନେ ଭଲ ପାଇବା, ତାଙ୍କର ଯେଉଁ ଯୁଦ୍ଧ ତାଙ୍କର ଯେଉଁ ଗ୍ରୁପ୍ସ ଯେଉଁ ସମସ୍ତେ ମିଶିକି ଯେଉଁ ରହୁଥିଲେ କେବଳ କୃଷ୍ଣଙ୍କ ପାଇଁ, କୃଷ୍ଣଙ୍କୁ ଭଲ ପାଇବା ପାଇଁ, ସେଥିପାଇଁ ସେଥିରେ କିଛି କଳଙ୍କ ଲାଗିଲାନି, ଆମର ଭକ୍ତିରେ ଆମର ଯେଉଁ ଶ୍ରଦ୍ଧାରେ ଯେଉଁ କଳଙ୍କ ଲାଗିବାର କାରଣ କ'ଣ, ଆମର ଉଦ୍ଦେଶ୍ୟ ହେଉଛି ଅଲଗା, ରହୁଛେ ଏକ ଜାଗାରେ, କେବଳ କିଛି ଗୋଟେ କାର୍ଯ୍ୟ ସିଦ୍ଧି ପାଇଁ ଆମର କିଛି ରହିଛି, ଆମେ ଉଦ୍ଦେଶ୍ୟ ଅଲଗା ରହିଛି ଗୋଟେ ଜାଗାରେ, ଯଦି ଷ୍ଟାଫ୍ ମାନେ ଅଛନ୍ତି ଗୋଟେ ଗୋଟେ କମ୍ପାନୀର ଗୋଟେ ଷ୍ଟାଫ୍ ଅଛନ୍ତି, ସମସ୍ତେ କମ୍ପାନୀରୁ ଫାସିଲିଟି ନେଉଛନ୍ତି, କିନ୍ତୁ ତାଙ୍କ ଉଦ୍ଦେଶ୍ୟ ହେଉଛି ଅଲଗା, କମ୍ପାନୀ ବଢ଼ିପାରିବେ କି, କମ୍ପାନୀ ପ୍ରଫିଟ୍ ପାଇବେ, ସେଭଳିଆ ଆମର ଆମର ଯଦି ଉଦ୍ଦେଶ୍ୟଟା ଅଲଗା ରହିଲା, ଆଉ ରହିଛେ ଗୋଟେ ଜାଗାରେ, ସେଠି ଡିସଏଗ୍ରିମେଣ୍ଟ ଚାଲିବ ସବୁବେଳେ, ଆଉ କୃଷ୍ଣ ପ୍ରୀତିରେ ଛାଡ଼ନ୍ତୁ, କୃଷ୍ଣ ପ୍ରୀତି ବହୁତ ବଡ଼ ଉଚ୍ଚା ଜିନିଷ, ଉଦ୍ଦେଶ୍ୟ କେବଳ ଗୋଟେ ରହିବା ଦରକାର, ଶିଷ୍ୟ ଗୁରୁ ଶିଷ୍ୟକୁ ଭଲ ପାଉ, ବୈଷ୍ଣବ ବୈଷ୍ଣବକୁ ଭଲ ପାଉ, ଯିଏ ଯାହାକୁ ଭଲ ପାଉ, ଭଲ ପାଇବାର କାରଣ ହେଉଛି ସିଏ ହେଉଛି କୃଷ୍ଣଙ୍କର ସମ୍ବନ୍ଧ, କୃଷ୍ଣ ସମ୍ପର୍କ, କୃଷ୍ଣ ସମ୍ବନ୍ଧ, ନହେଲେ ମେଟେରିଆଲ ରିଲେସନସିପ୍ କିଛି ନାହିଁ। ଏ ପ୍ରେମାସ୍ପଦ କେହି ନୁହନ୍ତି, କେହି ନିଜର ନୁହନ୍ତି, କେହି ବି ନିଜର ନୁହନ୍ତି। ସମୟ ଆସିବ ବୁଝିହେବ, ଯେଉଁମାନେ ଅତି ମାନେ ଯାହା କୁହନ୍ତି ଭଗବତ ଭଗବାନ ଯାହାକୁ ଟିକେ ଝଲକ ଦେଇଦେବେ ସିଦ୍ଧାନ୍ତ ଏ ଜଗତଟା କେମିତିକା। ଆପଣ ହେଉଛନ୍ତି ପ୍ରେମାସ୍ପଦ, ଆପଣ ହେଉଛନ୍ତି ନିୟନ୍ତ୍ରଣକାରୀ, ଆପଣ ହେଉଛନ୍ତି ଗୁରୁ ହିତକାରିତ୍ୱାତ୍। ଏଭଳି ଭାବରେ ଶିଶୁକ ଉଚ ଏବଂ ସଂକର୍ତ୍ତିତ ଏବଂ ସଂକୀର୍ତ୍ତିତ କୃଷ୍ଣ କୃଷ୍ଣ ମୋଘନାମ ଭଗବାନ ନମୁଁ ମେଘ ଗମ୍ଭୀରୟା ବାଚ ପ୍ରହସନ୍ନିବ ବ୍ରବୀତ। ସୁଖଦେବ କହିଲେ ଇନ୍ଦ୍ର ଏଭଳି ଭାବରେ ସ୍ତବ କରିବା ପରେ ଭଗବାନ ହାସ୍ୟ ସହକାରେ ମେଘ ଗମ୍ଭୀର ସ୍ୱରରେ ତାଙ୍କୁ ଏହି ରୂପେ କହିବାକୁ ଲାଗିଲେ। ଭଗବାନ ହସିଲେ ଜୋର, ଜୋର ନାହିଁ, ଏଠି କହିଲେ ନା ପ୍ରହସନ୍ ଇବ, ହସିଲା ଭଳି ଲାଗିଲା ଭଗବାନଙ୍କୁ, ହସ ଲାଗିଲା ଟିକେ। ଇନ୍ଦ୍ର ଏତେ ମାନେ ଗମ୍ଭୀର ଭାବରେ ପ୍ରାର୍ଥନା କରୁଥିଲେ, କିନ୍ତୁ ଏଇ ଯୋଜନାଟା ଯେ ଭଗବାନ ନିଜେ କରିଛନ୍ତି ଇନ୍ଦ୍ରଙ୍କୁ ଶିକ୍ଷା ଦେବା ପାଇଁ, ଇନ୍ଦ୍ର ଭାବୁଥିଲେ ମୁଁ ହିଁ ଏହାର ସବୁ କାରଣ। ଆଉ ମେଘ ଗମ୍ଭୀର ୟା ବାଚା, ବଚନ ଭଗବାନଙ୍କର ବଚନର ବିଶେଷଣ ହେଲା ମେଘ ମେଘ ଗର୍ଜନ ଫଳେ ଯେଭଳି ଭଗବାନଙ୍କର ବଚନ ସେଭଳି ଗମ୍ଭୀର, ବହୁତ ଗମ୍ଭୀର ଭଗବାନ। ଦେଖୁଣ ଦୁଇଟା ଅପୋଜିଟ୍ ଗୁଣ ଭଗବାନଙ୍କର, ସବୁ ଦୁଇଟା ବିରୁଦ୍ଧ ଜିନିଷ ରହୁଛି, ସାଧୁ ସରଳ କିନ୍ତୁ ସିଏ ହେଉଛି ଗମ୍ଭୀର, ଭଗବାନ କୃପାଳୁ କିନ୍ତୁ ଯେତେବେଳେ ଦେଖିବ ଭଗବାନଙ୍କର ବଚନ ସବୁବେଳେ ଏଇ ବିଶେଷଣଟା ରହିଥିବ ମେଘ ଗମ୍ଭୀର ୟା ବାଚା, ମେଘ ଗମ୍ଭୀର ସ୍ୱରରେ କହୁଛନ୍ତି। କାହାକୁ କହିବେ? ଇନ୍ଦ୍ରଙ୍କୁ କହିବେ। କେମିତି କହୁଛନ୍ତି ନା ପ୍ରହସନ୍ ନିବ, ଲାଗୁଛି ଭଗବାନ ହସି ହସି କହୁଛନ୍ତି, କାହିଁକି ହସି ହସି କହୁଛନ୍ତି? ମେଘ ଗମ୍ଭୀର ବାଚାରେ କହୁଛନ୍ତି ହସି ହସି। ଇନ୍ଦ୍ର ଟିକେ ମୁଁ ମନୋଭାବକୁ ବୁଝୁ, ଇନ୍ଦ୍ର ଦୁଃଖୀ ନ ହଉ, କାରଣ ଇନ୍ଦ୍ର ଭୟ ରହୁଛି ମୋତେ ଭଗବାନ ଦଣ୍ଡ ଦେବେ। ଭଗବାନ ଗୋଟେ ଜୀବର ହୃଦୟକୁ ଭଲ ଭାବରେ ଜାଣିଛି, ଆମେ କେତେ ଦୁଃଖୀ ସେ ଜାଣିଛନ୍ତି ଭଲ ଭାବରେ, ସେ ଆମକୁ ଦୁଃଖ ଦେବା ପାଇଁ ଚାହୁଁନାହାନ୍ତି, ସେ ଜାଣିଛନ୍ତି ଆମେ କେତେ ଦୁଃଖରେ ରହିଛେ, କେତେ ଦୁଃଖରେ କେତେ କିଭଳି ସ୍ଥିତିରେ ଅସହାୟ ଅବସ୍ଥାରେ ଆମର ସେ ଜାଣିଛି, ସେ କାହିଁ ଆମକୁ ଦୁଃଖ ଦେବେ? ନହେଲେ ସେ କାହିଁକି ଆସିକି ଏତେ ବିଗ୍ରହ ଲୀଳା, ଏତେ ଆଚାର୍ଯ୍ୟ ଲୀଳା, ବିଗ୍ରହ ଲୀଳା, କେତେ ଖାଲି ଲୀଳା ତାଙ୍କର ଚାଲିଛି ଗୋଟେ ଜୀବକୁ ସୁଖୀ କରିବା ପାଇଁ। ଜୀବର ଏଇ ଭୋଗ ବୁଦ୍ଧି, ଜୀବର ଏଇ ଦେହ ସମ୍ବନ୍ଧ, ଜୀବର ଏଇ ଦେହ ସୁଖ ହିଁ ତା ବାଧକ, ନହେଲେ ସେ କଣ ସେ ସୁଖଟାକୁ ପ୍ରଭୁ ଯୋଉ ସୁଖଟା ଦେବା ପାଇଁ ଆସିଛନ୍ତି, ଆମ ହାତ ଧରିବା ପାଇଁ ଆସିଛନ୍ତି, ଆମେ ହାତ ଧରିବା ପାଇଁ ଚାହୁଁନି। ବିଭିନ୍ନ ପ୍ରକାର ସମସ୍ୟା ଭିତରେ ପଡିକି ପ୍ରମାସ୍ପଦଙ୍କୁ ଭୁଲି ଯାଉଛି। ଆଉ ଦେଖ ଦୁଇଟା ବିପରୀତ ଜିନିଷ ହେଲା, ମେଘ ଗମ୍ଭୀର ୟା ବାଚା ପ୍ରହସନ୍ ନିବ, ବଚନ କହୁଛନ୍ତି ମେଘ ଗମ୍ଭୀର ସ୍ୱରରେ କିନ୍ତୁ ହସିଲା ହସିଲା ଭଳି କହୁଛ, ଇନ୍ଦ୍ରଙ୍କୁ କେମିତି ଦୁଃଖ ନ ହଉ, ଇନ୍ଦ୍ର ବୁଝିକି ଟିକେ ମୋ କଥାଟା ବୁଝିପାରୁ। ଭଗବାନ କହିବେ, ଶ୍ରୀ ଭଗବାନ ଉଚ ମୟାତେ 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 ହକାରୀ ମଘବନ୍ ମଖଭଙ୍ଗାନୁଗୃହିତୋ ମଦନୁସ୍ମୃତୟ ନିତ୍ୟଂ ମତସ୍ୟେନ୍ଦ୍ରିୟ ମତସ୍ୟେନ୍ଦ୍ର ଶ୍ରିୟାଭୃଷମ୍। ଭଗବାନ କହିଲେ, ହେ ମଘବନ୍, ହେ ଇନ୍ଦ୍ର, ସ୍ୱର୍ଗର ଆଧିପତ୍ୟ ଲାଭ କରି ତୁମେ ଅତ୍ୟନ୍ତ ମତ ହେଇଥିଲ, ମୋ ବିଷୟରେ ସ୍ମୃତି ଉତ୍ପାଦନ ନିମିତ୍ତ ଅନୁଗ୍ରହପର ହୋଇ ମୁଁ ଏ ଯଜ୍ଞକୁ ନିବାରଣ କରିଛି। ଯଜ୍ଞ ମୁଁ ଯେଉଁ ଭଙ୍ଗ କଲି, ତୁମର ଇନ୍ଦ୍ରଙ୍କର ବଡ କଣ ସନ୍ଦେହ ଥିଲା, ମୋ ଯଜ୍ଞଟାକୁ ଭଗବାନ ଭାଙ୍ଗିଦେଲେ। ଭଗବାନ କହିଲେ, ତୁମେ ମଦମତ ହେଇଯାଇଛ, ଏଇଟା ମୁଁ ଜାଣିଛି, ଆଉ ଏଇଟା ମୋର ଅନୁଗ୍ରହ। ଯେଟା କହିବେ ଐଶ୍ୱର୍ଯ୍ୟର ଦୋଷ, ଐଶ୍ୱର୍ଯ୍ୟ ଆଉ ପଦବୀ ୟାର ଦୋଷ କହିବା, ସେଥିରେ ରାମଚରିତ ମାନସରେ ସେ ଲେଖିଲେ ଭଲ ଭଲ ପଦ, ଆଗ ଦୋଷ ବିଭାଗ କଥା ହଉଥିଲା, ସବୁ ବାରବାର ଆଲୋଚନା ଚାଲିଲେ ସବୁ ମନରେ ରହୁଥିଲା। ସେ କହିବେ, ସଂସାରରେ ଏମିତି କେହି ଜଣେ ନାହିଁ ଯେ ଧନ ଆଉ ପଦବୀ ପାଇଲା ପରେ ନିଷ୍କିଞ୍ଚନ ହେଇଯିବ, ସେ ନିଶ୍ଚିତ ମହତର ଅବମାନନା କରିବ। ଆଉ କାହାର ଅବମାନନା କରିବ? ସଂସାରରେ ସବୁଠୁ ବଡ଼ ନିଷ୍କିଞ୍ଚନ ସାଧୁର ଅବମାନନା କରିବ। ଜଗତରେ ଯାହାର କେହି ଶତ୍ରୁ ନାହାନ୍ତି, ଯେ ସମସ୍ତଙ୍କୁ ଭଲ ପାଉଛି, ତାକୁ ବି ଅବମାନନା କରିବ। ତାର ଉଦାହରଣ ଦେଇଦେଲେ ଦକ୍ଷ, କାହାକୁ ଅବମାନନା କଲେ? ଯିଏ ଭୂତଙ୍କୁ ନେଇକି ରହିଛନ୍, ଯିଏ ଭୂତନାଥ, ଯିଏ ସବୁ ଜୀବଙ୍କୁ ଦୟା କରନ୍ତି, ତାଙ୍କୁ କାରଣ ହେଲା କ'ଣ? ଧନ ଆଉ ପଦବୀ। ଭଗବାନ ସେଟା କାଲି ବୁଝେଇବେ, ସେ କିଛି ଦେଖିପାରେ ନା, ମୁଁ ସେଥିପାଇଁ ତାଙ୍କୁ ଦଣ୍ଡ ଦିଏ, ପଶିକି ଦେଖିପାରିବନି, ଜଗତରେ ସେଇମାନେ ମହାନ ହୁଅନ୍ତି, ସେଇମାନଙ୍କୁ ମହାତ୍ମା କୁହାଯାଏ, ଯାହାଙ୍କ ପାଖରେ ଦୁଇଟା ଜିନିଷ ଥାଏ କି ସେମାନେ ଅନ୍ଧ ନୁହନ୍ତି। ମହାତ୍ମା ଏମିତି କେହି ଗୋଟେ ପ୍ରବଚନ ଦେଇକି ବଡ଼ ପଦବୀକି ଯାଇକି ସେ ମହାତ୍ମା ହେଇପାରେ ନା। ମହାତ୍ମାର କଷଟି ପଥର ଏଇଟା, ସେ କଷି ହବ, ତା କତରେ ପଦବୀ ଥିବ, ତା ପାଖରେ ଐଶ୍ୱର୍ଯ୍ୟ ଥିବ, କିନ୍ତୁ ସେ ସେଥିରେ ମୋହିତ ହବନି, ସେ କେବେ ସେଥିରେ ଅନ୍ଧ ହବନି। ଏଇଟା ହେଲା ପରୀକ୍ଷା, ଆଉ କେବେ ବି ଅବମାନନା କରିବନି। ତେଣୁ ପ୍ରଭୁ କାଲି କହିବେ ନିଜ ଭଗବାନ ଇନ୍ଦ୍ରଙ୍କୁ ଯାହା ଉପଦେଶ ଦେଇ କହିବେ, ହରେ କୃଷ୍ଣ ଜୟ ଗ୍ରନ୍ଥରା ଶ୍ରୀମଦ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରେମାନନ୍ଦ।